আমি গতকালে
তাহলে এপরি পরিস্থিতি তাঙ্কর রক্ষা চাইব তাঙ্কর গর্ভ রক্ষা হব
କିନ୍ତୁ ଯଦି ଭଗବାନ ଶ୍ରୀକୃଷ୍ଣ ରକ୍ଷା ନ କରନ୍ତି ତାହେଲେ ସଂସାରରେ ଆଉ କୌଣସି ଶକ୍ତି ନାହିଁ ଯିଏକି ଉତ୍ତରାଧିକ ତାଙ୍କ ଗର୍ଭରେ ରକ୍ଷା କରିପାରିବ। ଯଦିର ପାଣ୍ଡବ ମାନେ ମଧ୍ୟ ସେତେବେଳେ ଉପସ୍ଥିତ ଥିଲେ କିନ୍ତୁ ଉତ୍ତରାଧିକ ପାଣ୍ଡବ ମାନଙ୍କ ନିକଟକୁ ଯାଇଥାନ୍ତି ରକ୍ଷା ପାଇଁ। ସେ ଜାଣିଛନ୍ତି ଯେ ଏ ପରିସ୍ଥିତିରେ କୌଣସି ଏକ ଚମତ୍କାର ହିଁ ତାଙ୍କୁ ଏବଂ ତାଙ୍କର ଗର୍ଭକୁ ରକ୍ଷା କରିପାରିବ। ତେଣୁ ଉତ୍ତର ଦେବୀ ଅତ୍ୟନ୍ତ ବ୍ୟାକୁଳ ହେଇ ଭଗବାନ କୃଷ୍ଣଙ୍କ ନିକଟକୁ ଦୌଡ଼ି ଆସିଛନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣ ସେତେବେଳେ ମହାରାଜ ଯୁଧିଷ୍ଠିରଙ୍କୁ ରାଜଗାଦୀରେ ଅଭିଷିକ୍ତ କରି ହସ୍ତିନାପୁର ରାଜା ଭାବରେ ସମଗ୍ର ପୃଥିବୀର ସମ୍ରାଟ ରୂପରେ ସେ ବର୍ତ୍ତମାନ ତାଙ୍କର ରାଜଧାନୀ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଉଦ୍ୟୋଗ ହୋଇଛନ୍ତି, ରଥ ଉପରେ ଆରୋହଣ କରିପାରିଛନ୍ତି। ସେହି ସମୟରେ ଉତ୍ତରାଧି ଦୂରରୁ ବ୍ୟାକୁଳ ହେଲେ ଆର୍ତ ଚିତ୍କାର କରି ପାହିମାନ ରକ୍ଷା କର ରକ୍ଷା କର କରି ଦୌଡ଼ି ଆସୁଛନ୍ତି। ତେଣୁ ଉତ୍ତରାଧି ତାଙ୍କର ପ୍ରାର୍ଥନାରେ କହୁଛନ୍ତି ପାହି ପାହି ମହାଯୋଗୀ ଦେବ ଦେବ ଜଗତ ନାମେ ଯତ୍ର ମୃତ୍ୟୁ ପରସ୍ପର। ତେଣୁ ଉତ୍ତରାଧି କହୁଛନ୍ତି ଯେ ହେ ପ୍ରଭୁ ପାହି ପାହି ମହାଯୋଗୀ, ସେ ଭଗବାନ କୃଷ୍ଣଙ୍କୁ ମହାଯୋଗେଶ୍ୱର ରୂପରେ ସମ୍ବୋଧନ କରୁଛନ୍ତି। କାରଣ ଭଗବାନ କୃଷ୍ଣ ହିଁ ସମସ୍ତ ଯୋଗ ଶକ୍ତିର ଅଧିକାର। ଆମେ ଅନେକ ସମୟରେ ଦେଖୁ ଭୌତିକ ସଂସାରରେ ଅନେକ ଯୋଗୀ ବିଭିନ୍ନ ସମୟରେ ନିଜର ଯୋଗ ଶକ୍ତି ପ୍ରଦର୍ଶନ କରିଥାନ୍ତି। କେହି କେହି ଯୋଗୀ ସେମାନେ ଆକାଶରେ ଉଡ଼ିପାରନ୍ତି, କେହି କେହି ପାଣି ଉପରେ ଚାଲିପାରନ୍ତି ଏବଂ କେହି କେହି ଗୋଟିଏ ସ୍ଥାନରେ ବସି ରହି ଅନ୍ୟ ଯେକୌଣସି ଦୂରତ୍ୱ ସ୍ଥାନରୁ ଯେକୌଣସି ବସ୍ତୁକୁ ପ୍ରାପ୍ତ ହୋଇପାରନ୍ତି। ତାକୁ ପ୍ରାପ୍ତି ସିଦ୍ଧି ବୋଲି କୁହାଯାଉଛି। କେବଳ ହାତ ବଢ଼େଇ ସେମାନେ କୌଣସି ଦୂରତ୍ୱ ସ୍ଥାନରୁ ଯେକୌଣସି ବସ୍ତୁକୁ ପ୍ରାପ୍ତ ହୋଇପାରିବେ, ତା ଗୋଟିଏ ଯୋଗ ସିଦ୍ଧି। ଯୋଗୀମାନଙ୍କର ଆଉ ଗୋଟିଏ ସିଦ୍ଧି ରହିଛି କାମ ବସେଇବା, ସେ ଯାହା ଚାହିଁବେ ବ୍ୟକ୍ତିକୁ ବସିଭୂତ କରିଦେବେ ଏବଂ ସେ ଯାହା ଚାହିଁବେ ବ୍ୟକ୍ତି ସେୟା କରିବେ, ଏ ଗୋଟିଏ ଯୋଗ ସିଦ୍ଧି ରହିଛି। ତେବେ ଏପରି ଅଣିମାନ ଲଘିମାନ ପ୍ରାପ୍ତି କାମ ବସେଇ ତାପରେ ଅନେକ ଯୋଗ ସିଦ୍ଧି ଅଷ୍ଟ ପ୍ରକାର ଆଠ ପ୍ରକାର ଯୋଗ ସିଦ୍ଧି ରହିଛି। ତେଣୁ ଯେକୌଣସି ବ୍ୟକ୍ତି ଯୋଗାଭ୍ୟାସ ବଳରେ ଏପରି ସିଦ୍ଧିକୁ ପ୍ରାପ୍ତ ହୋଇପାରିବ ଏବଂ ଏ ଯୋଗ ଶକ୍ତିକୁ ପ୍ରଦାନ କରୁଛି କିଏ, କାହାର ଯୋଗୀମାନେ ଏ ଯୋଗ ଶକ୍ତିକୁ ପ୍ରାପ୍ତ ହେଉଛନ୍ତି, ଭଗବାନ କୃଷ୍ଣ ହେଉଛନ୍ତି। କାରଣ ଭଗବାନ କୃଷ୍ଣ ହେଉଛନ୍ତି ମହାଯୋଗେଶ୍ୱର, ସମସ୍ତ ଯୋଗ ଶକ୍ତିର ସେ ଅଧୀଶ୍ୱର। ଯୋଗୀମାନେ ସୀମିତ ଭାବରେ କିଛି ଯୋଗ ଶକ୍ତି ପ୍ରଦର୍ଶନ କରିପାରିବେ କିନ୍ତୁ ଯୋଗୀମାନେ ଯାହା ଚାହିଁବେ କରିପାରିବେ, ସେମାନଙ୍କର ଯୋଗ ଶକ୍ତି ମଧ୍ୟ ସୀମିତ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଏପରି ମହାଯୋଗେଶ୍ୱର, ସେ ଯାହା ଚାହିଁବେ କରିପାରିବେ, ତାଙ୍କ ପାଇଁ ଅସମ୍ଭବ କିଛି ନାହିଁ, ସେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଯାହାଙ୍କର ଇଚ୍ଛା ମାତ୍ରେ ଏ ସୃଷ୍ଟି ସମ୍ଭବ ହେଉଛି ଏବଂ ଯାହାଙ୍କର ଇଚ୍ଛା ମାତ୍ରେ ସୃଷ୍ଟି ଧ୍ୱଂସ ହୋଇଯାଉଛି, କେବଳ ଇଚ୍ଛା ମାତ୍ର। ତେଣୁ ତାଙ୍କ ପକ୍ଷରେ ଯେକୌଣସି ଯୋଗ ଶକ୍ତି ପ୍ରଦର୍ଶନ କରିବା ବା ଯେକୌଣସି ଆଶ୍ଚର୍ଯ୍ୟଜନକ ଘଟଣା ପ୍ରଦର୍ଶନ କରିବା କିଛି ଅସମ୍ଭବ ନୁହେଁ। ତେଣୁ ଉତ୍ତରାଧିକାରୀ ତାଙ୍କୁ ଯେ ମହାଯୋଗେଶ୍ୱର ଭାବରେ ସମ୍ବୋଧନ କରିଛନ୍ତି ତାହା ଯଥାର୍ଥ, କାରଣ ଭଗବାନ କୃଷ୍ଣ ଚାହିଁଲେ ଏପରି ପରିସ୍ଥିତିରୁ ଉତ୍ତରାଧିକାରୀଙ୍କୁ ଏବଂ ତାଙ୍କର ଗର୍ଭକୁ ରକ୍ଷା କରିପାରିବେ। ବ୍ରହ୍ମାସ୍ତ୍ରର ଆକ୍ରମଣରେ ଉତ୍ତରାଧିକାରୀଙ୍କର ଶରୀର ଦଗ୍ଧୀଭୂତ ହେଉଛି ଏବଂ ତାଙ୍କର ଗର୍ଭସ୍ଥ ଶିଶୁର ଶରୀର ମଧ୍ୟ ଦଗ୍ଧୀଭୂତ ହେଉଛି। ତେଣୁ ସେଠାରେ ଜୀବିତ ରହିବାର କୌଣସି ସମ୍ଭାବନା ନାହିଁ। ଏପରି ପରିସ୍ଥିତିରେ ଉତ୍ତରାଧିକାରୀ ଭଗବାନ କୃଷ୍ଣଙ୍କର ଶରଣ ଗ୍ରହଣ କରିଛନ୍ତି ଯେ ଭଗବାନ କୃଷ୍ଣ ଚାହିଁଲେ ରକ୍ଷା କରିବେ, ସେ ଯଦି ନ ଚାହିଁବେ ତାଙ୍କର ତାଙ୍କ ସହିତ ତାଙ୍କର ଗର୍ଭର ମଧ୍ୟ ମୃତ୍ୟୁ ହେବ। ତେଣୁ ସେଥିପାଇଁ କୁହାଯାଇଛି ଯେ ରକ୍ଷେ ହରି ମାରେ କିଏ ମାରେ ହରି ରଖାଇଛି, ଯଦି ଭଗବାନ କାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ କେହି ମାରିପାରିବେ ନା, ଏବଂ ଭଗବାନ ଯଦି କାହାକୁ ମାରିବା ପାଇଁ ଚାହିଁବେ ବଧ କରିବାକୁ ଚାହିଁବେ ତାକୁ କିଏ ରକ୍ଷା କରିପାରିବେ ନା। ତେଣୁ ସେ ହେଉଛନ୍ତି ସର୍ବତ୍ର ଈଶ୍ୱର କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚିର ଆନନ୍ଦ ବିଗ୍ରହ। ତେଣୁ ସେ ପରମ ଈଶ୍ୱର ପରମ ନିୟନ୍ତ୍ରଣକାରୀ। ତେଣୁ ଯଥାର୍ଥ ରୂପରେ ଉତ୍ତରବେଦୀ ଭଗବାନ କୃଷ୍ଣଙ୍କର ଯେଉଁ ଶରଣାପନ୍ନ ହୋଇଛନ୍ତି ଏହା ହେଲା ତାଙ୍କ ପାଇଁ ପ୍ରକୃଷ୍ଟ ପନ୍ଥା। ତେଣୁ ଯେତେବେଳେ ଉତ୍ତରବେଦୀ ତାଙ୍କୁ ଭଗବାନ କୃଷ୍ଣଙ୍କୁ ମହାଯୋଗେଶ୍ୱର ରୂପରେ ସମ୍ବୋଧନ କରି କହୁଛନ୍ତି, ତାର ଅର୍ଥ ଉତ୍ତରବେଦୀ ପ୍ରକାରାନ୍ତରେ କହିବାକୁ ଚାହୁଁଛନ୍ତି, ହେ କୃଷ୍ଣ ଆପଣ ଚାହିଁଲେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିବେ, ଏ ନିଶ୍ଚିତ ମୃତ୍ୟୁରୁ ମୋର ଗର୍ଭକୁ ରକ୍ଷା କରିପାରିବେ। ଉତ୍ତରଦେବୀଙ୍କର ନିଜ ପାଇଁ ଯେତେ ଚିନ୍ତା ନଥିବା ତାଙ୍କର ଗର୍ଭ ରକ୍ଷା ପାଇଁ ତାଙ୍କର ସେ ଅଧିକ ଚିନ୍ତିତ ଥିଲେ। ତେଣୁ ସେ କହୁଛନ୍ତି ପାହି ପାହି ମହାଯୋଗୀ ଦେବ ଦେବ ଜଗତ ପ୍ରତେ। ତେବେ ସେ କୃଷ୍ଣ କାହିଁକି ମହାଯୋଗେଶ୍ୱର ଭାବରେ ଗ୍ରହଣ କରିଛନ୍ତି ନା, ଉତ୍ତରଦେବୀ ଭଲ ଭାବରେ ଜାଣିଛନ୍ତି ଯେ କୃଷ୍ଣ ହେଉଛନ୍ତି ଦେବ ଦେବ, ସମସ୍ତ ଦେବତାମାନଙ୍କର ମଧ୍ୟ ପ୍ରଭୁ। ଆମର 33 କୋଟି ଦେବତା ରହିଛନ୍ତି। ଅନେକ ସମୟରେ ଅନ୍ୟ ଧର୍ମାବଲମ୍ବୀମାନେ ଭାବିଥାନ୍ତି ଯେ ହିନ୍ଦୁ ଧର୍ମରେ ଅନେକ ଭଗବାନ, କାରଣ ଦେଖାଯାଏ ଯେ ହିନ୍ଦୁ ଧର୍ମରେ ଲୋକମାନେ କିଏ ସୂର୍ଯ୍ୟ, କିଏ ଚନ୍ଦ୍ର, କିଏ ବରୁଣ, କିଏ କୁବେର, କିଏ ଇନ୍ଦ୍ର, ବିଭିନ୍ନ ପ୍ରକାର ଦେବାଦେବୀ ସମସ୍ତଙ୍କର ପୂଜା କରିଥାନ୍ତି। ତେଣୁ ସାଧାରଣତଃ ଅନ୍ୟ ଧର୍ମାବଲମ୍ବୀମାନେ ଭାବିଥାନ୍ତି ଯେ ହିନ୍ଦୁ ଧର୍ମରେ ବହୁତ ଭଗବାନ, କିନ୍ତୁ ପ୍ରକୃତ ପକ୍ଷେ ଏ 33 କୋଟି ଦେବତାମାନେ ଏମାନେ ସବୁ ଭୃତ୍ୟ ସେବକ, କାହାର ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ। ଯେ ଭଗବାନ କୃଷ୍ଣ ହେଉଛନ୍ତି ଏକମାତ୍ର ଈଶ୍ୱର ଏବଂ ସମସ୍ତ ଦେବାଦେବୀମାନେ ହେଉଛନ୍ତି ତାଙ୍କର ଭୃତ୍ୟ ବା ସେବକ। ତେଣୁ ସେ ହେଉଛନ୍ତି ଦେବଦେବ, ସମସ୍ତ ଦେବତାମାନଙ୍କର ମଧ୍ୟ ପ୍ରଭୁ, ଏପରିକି ସମସ୍ତ ଦେବତାମାନଙ୍କ ମଧ୍ୟରେ ବ୍ରହ୍ମା ଶ୍ରେଷ୍ଠ, ତାଙ୍କର ମଧ୍ୟ ପ୍ରଭୁ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଏପରିକି ଶିବ ଯିଏକି ବ୍ରହ୍ମାଣ୍ଡର ମଧ୍ୟ ଶ୍ରେଷ୍ଠ, ଶିବଙ୍କର ମଧ୍ୟ ପ୍ରଭୁ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଶିବ ବି ମଧ୍ୟ ସବୁ ସମୟରେ ସମାଧି ଅବସ୍ଥାରେ ରହିଛନ୍ତି, ଧ୍ୟାନମଗ୍ନ ଅବସ୍ଥାରେ ଭଗବାନ କୃଷ୍ଣଙ୍କର ଧ୍ୟାନ କରୁଛନ୍ତି। ତେଣୁ ସେ ଦେବଦେବ ଏବଂ ଜଗତ ପ୍ରତେ, ସମସ୍ତ ଜଗତର ଈଶ୍ୱର ଅର୍ଥାତ୍ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ। ତେଣୁ ନାନ୍ୟତ୍ୱ ଅଭୟ ପଛେ ଯତ୍ର ମୃତ୍ୟୁ ପରସ୍ପର। ତେବେ ଉତ୍ତରବେଳେ ଅନ୍ୟ କାହା ନିକଟକୁ ନ ଯାଇ ସେ ଭଗବାନ କୃଷ୍ଣଙ୍କ ନିକଟକୁ କାହିଁକି ଆସିଛନ୍ତି, ତାଙ୍କର କାହିଁକି ଶରଣ ଗ୍ରହଣ କରିଛନ୍ତି, ତାର କାରଣ ମଧ୍ୟ ସେ କହୁଛନ୍ତି। ନାନ୍ୟତ୍ୱ ଅଭୟ ପଛେ ଯତ୍ର ମୃତ୍ୟୁ ପରସ୍ପର, ଯେ ହେ କୃଷ୍ଣ ମୁଁ ଆପଣଙ୍କ ବ୍ୟତୀତ ଅନ୍ୟ କେଉଁଠାରେ ଅଭୟର ଦର୍ଶନ କରୁନାହିଁ, ଅର୍ଥାତ୍ ସବୁଠାରେ ମୁଁ ଭୟର ହିଁ ଦର୍ଶନ କରୁଛି, ଏବଂ ସେ ଭୟ କ'ଣ, ମୃତ୍ୟୁର ଭୟ। ଏ ସଂସାରରେ ସମସ୍ତେ ଭୟଭୀତ, ମୃତ୍ୟୁ ପାଇଁ ଭୟଭୀତ। ତେଣୁ ଯେଉଁମାନେ ମୃତ୍ୟୁ ପାଇଁ ଭୟଭୀତ ସେମାନେ ଅନ୍ୟକୁ କିପରି ମୃତ୍ୟୁ କବଳରୁ ରକ୍ଷା କରିପାରିବେ। ଯଦିଓ ଆମେ ଗୋଟିଏ ପରିବାର ମଧ୍ୟରେ ରହୁଛେ ଏବଂ ଆମେ ଭାବୁଛେ ଯେ ଆମର କିଛି ଅସୁବିଧା ନାହିଁ, ଆମର ପରିବାରର ସବୁ ଲୋକ ଅଛନ୍ତି, ଆମର ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଅଛନ୍ତି, ସେମାନେ ଆମକୁ ବିପଦ ଆପଦରେ ଆମକୁ ସାହାଯ୍ୟ କରିବେ, ଆମେ ଆଶ୍ୱସ୍ତ ହେଉଛୁ। କିନ୍ତୁ ପ୍ରକୃତ ପକ୍ଷରେ କିଏ କାହାକୁ ସାହାଯ୍ୟ କରିବ? ଯେତେବେଳେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିବ ସେତେବେଳେ କେହି ଆମକୁ ମୃତ୍ୟୁ ମୁଖରେ ରକ୍ଷା କରିପାରିବେ ନା। ଏପରିକି ପାରିବାରିକ ସଦସ୍ୟ ବା ଆତ୍ମୀୟ ସ୍ୱଜନମାନେ ସେମାନେ ମଧ୍ୟ ରକ୍ଷା କରିବାକୁ ସମର୍ଥ ନୁହନ୍ତି, କାରଣ ସେମାନେ ନିଜେ ମୃତ୍ୟୁର ଅଧୀନ, ସେମାନେ ନିଜେ ମୃତ୍ୟୁ ପାଇଁ ଭୟଭୀତ। ତେଣୁ ସେମାନେ ଆମକୁ କିପରି ମୃତ୍ୟୁ କବଳରୁ ରକ୍ଷା କରିପାରିବେ? ତେଣୁ ପ୍ରକୃତ ପକ୍ଷେ ସଂସାରରେ କେହି ଶରଣ ଗ୍ରହଣ କରିବା ପାଇଁ ଯୋଗ୍ୟ ନୁହଁ। ସେଥିପାଇଁ ଉତ୍ତର ଦେଇ କହୁଛନ୍ତି ଯେ ନାମ୍ୟ ଖୋଜ ଅଭୟ କରୁଛେ, ଆପଣଙ୍କ ବ୍ୟତୀତ ମୁଁ ଅନ୍ୟ କେଉଁଠାରେ ଅଭୟ ଦର୍ଶନ କରୁନା, ସବୁଠାରେ ଭୟର ଦର୍ଶନ କରୁଛି, ମୃତ୍ୟୁ ଭୟର ଦର୍ଶନ କରୁଛି। ସମସ୍ତେ ସଂସାରରେ ମୃତ୍ୟୁ ଭୟରେ ଭୟଭୀତ, ଯତ୍ର ମୃତ୍ୟୁ ପରସ୍ପର, ଏ ସଂସାର ହେଉଛି ମୃତ୍ୟୁ ଲୋକ, ଜନ୍ମ ମୃତ୍ୟୁ ଏଠାରେ ଲାଗି ରହିଛି। ଜାତଶ୍ରୟୀ ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟ, ଯାହାର ସଂସାରରେ ଜନ୍ମ ହେଉଛି ତାର ମୃତ୍ୟୁ ନିଶ୍ଚିତ, ଏବଂ ଯାହାର ମୃତ୍ୟୁ ହେଉଛି ତାର ଜନ୍ମ ମଧ୍ୟ ନିଶ୍ଚିତ। ତେଣୁ ହେଉଛି ମୃତ୍ୟୁର ସଂସାର, ଏଠାରେ କେହି କାହାକୁ ରକ୍ଷା କରିପାରିବେ ନାହିଁ। ଆମର ଯେତେ ପ୍ରିୟ ବ୍ୟକ୍ତି ହେଇଥିଲେ ମଧ୍ୟ, ଅତି ନିକଟତର ବ୍ୟକ୍ତି ହେଇଥିଲେ ମଧ୍ୟ, କେହି କାହାରିକୁ ମୃତ୍ୟୁ ଭୟରେ ରକ୍ଷା କରିପାରିବେ ନାହିଁ। ତେଣୁ ବ୍ୟକ୍ତିକୁ ଏକମାତ୍ର ଭଗବାନ କୃଷ୍ଣଙ୍କର ଶରଣ ଗ୍ରହଣ କରିବା ଉଚିତ। ଯଦି କେହି ମୃତ୍ୟୁ ଭୟରୁ ରକ୍ଷା ପାଇବାକୁ ଚାହୁଁଥାଏ ତାହେଲେ ଏକମାତ୍ର କୃଷ୍ଣଙ୍କର ଶରଣ ଗ୍ରହଣ କରିବା ଉଚିତ, ତାହେଲେ ବ୍ୟକ୍ତି ମୃତ୍ୟୁ ଭୟରୁ ରକ୍ଷା ପାଇପାରିବ। ତେଣୁ ଉତ୍ତର ବେଳି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାଗତ ହେଇଛନ୍ତି, ସେ ପ୍ରକୃତ ଯଥାର୍ଥ ମାର୍ଗ ଅବଲମ୍ବନ କରିଛନ୍ତି। ସେ ଯଦି ପାଣ୍ଡବମାନଙ୍କ ନିକଟକୁ ଯାଇଥାନ୍ତେ ହୁଏତ ସେମାନେ ବି ରକ୍ଷା କରିବା ପାଇଁ ଅସମର୍ଥ ହେଇଥାନ୍ତି, କିନ୍ତୁ ଯେହେତୁ ସେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଲେ, ତେଣୁ ତତ୍କ୍ଷଣାତ୍ ଭଗବାନ ଶ୍ରୀକୃଷ୍ଣ ଉତ୍ତରଦେବୀଙ୍କ ଗର୍ଭରେ ପ୍ରବେଶ କରି ତାଙ୍କର ଅସ୍ତ୍ର ତେଜ ଦ୍ୱାରା ବ୍ରହ୍ମାସ୍ତ୍ରର ତେଜକୁ ନିସ୍ତେଜ କରିଦେଲେ, ମଳିନ କରିଦେଲେ। ତେଣୁ ବ୍ରହ୍ମାସ୍ତ୍ର ତେଜ ହିଁ ହେଇଗଲା ଭଗବାନ କୃଷ୍ଣଙ୍କର ଅସ୍ତ୍ର ତେଜ ଦ୍ୱାରା, ଏବଂ ତା ସହିତ ବ୍ରହ୍ମାସ୍ତ୍ର କବଳରୁ ଉତ୍ତରାଦେବୀ ଏବଂ ତାଙ୍କର ଗର୍ଭ ପରିଚିତ ମହାରାଜଙ୍କୁ ତ ଭଗବାନ ଶ୍ରୀକୃଷ୍ଣ ରକ୍ଷା କଲେ, କିନ୍ତୁ ସେତେବେଳକୁ ଯେଉଁ ପରିଚିତ ମହାରାଜଙ୍କ ଶରୀର ଦଗ୍ଧୀଭୂତ ହେଇଯାଇଥିଲା, ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ନୂତନ ଶରୀର ମଧ୍ୟ ପ୍ରଦାନ, କେବଳ ତାଙ୍କୁ ରକ୍ଷା କଲେ ନାହିଁ ମୃତ୍ୟୁ କବଳରୁ, ତାଙ୍କୁ ନୂତନ ଶରୀର ମଧ୍ୟ ପ୍ରଦାନ। ତେଣୁ ଏପରି ଆଶ୍ଚର୍ଯ୍ୟ ଘଟଣା ଅନ୍ୟ କେଉଁଠାରେ ଦୃଷ୍ଟିଗତ ହୁଏ ନା, ବା ଅନ୍ୟ କେହି ଏପରି ଚମତ୍କାର ପ୍ରଦର୍ଶନ କରିପାରିବେ ନା ଯାହା ଭଗବାନ ଶ୍ରୀକୃଷ୍ଣ ପ୍ରଦର୍ଶିତ କରିବେ। ସେଥିପାଇଁ ଅନେକ ସମୟରେ ଯେଉଁ ଯୋଗୀମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି, ସାଧାରଣ ଲୋକମାନେ ଏଇ ଯୋଗ ଶକ୍ତି ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଥିବା ହେତୁ ସେମାନେ ଭାବିଥାନ୍ତି ଯେ ଏ ବ୍ୟକ୍ତି ଭଗବାନ, ଯେହେତୁ ସେମାନେ ଅସମ୍ଭବ କାର୍ଯ୍ୟ ସମ୍ଭବ କରୁଛନ୍ତି। କିନ୍ତୁ ଯୋଗୀମାନଙ୍କର ଶକ୍ତି ସୀମିତ, ଏବଂ ମୃତ୍ୟୁ ପରେ ସେମାନଙ୍କର ଶକ୍ତି କାର୍ଯ୍ୟ କରିବ, ତେଣୁ ସେମାନେ କେବେ ଭଗବାନ ହେଇନପାରନ୍ତି, ପ୍ରକୃତ ଭଗବାନଙ୍କ ଠାରୁ ସେମାନେ ଶକ୍ତି ପ୍ରାପ୍ତ ହେଉଛନ୍ତି। ଯେକୌଣସି ବ୍ୟକ୍ତି ଯୋଗ ସାଧନ କରି ଏ ଶକ୍ତିର ଅଧିକାରୀ ହେଇପାରିବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏପରି ଭାବରେ ଉତ୍ତରାଦେବୀଙ୍କୁ ଏବଂ ତାଙ୍କର ଗର୍ଭକୁ ରକ୍ଷା କଲେ, ଯାହାଦ୍ୱାରା ପରୀକ୍ଷିତ ମହାରାଜଙ୍କର ରକ୍ଷା ହେଇଗଲା। କିନ୍ତୁ ପରୀକ୍ଷିତ ମହାରାଜ ସେ ଗର୍ଭରେ ଥିବା ଅବସ୍ଥାରେ ସେ ଭଗବାନ ଶ୍ରୀକୃଷ୍ଣଙ୍କର ଦର୍ଶନ କରିବାର ସୌଭାଗ୍ୟ ଲାଭ କଲେ। ଏପରି ସୌଭାଗ୍ୟ ଅନ୍ୟ କାହାରି ଭାଗ୍ୟରେ ଜୁଟି ନଥାଏ, ଏତେ ଭାଗ୍ୟଶାଳୀ ଥିଲେ ମହାରାଜ ପରୀକ୍ଷିତ। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଏହା ହେଉଛି ତାଙ୍କର ପ୍ରଥମ ଦର୍ଶନ, ଯେତେବେଳେ ସେ ସଂସାର ଦର୍ଶନ କରିନାହାନ୍ତି ପରୀକ୍ଷିତ ମହାରାଜ, ତାଙ୍କର ଜନ୍ମ ହେଇନି, ସେ ପ୍ରଥମ ଦର୍ଶନ କରୁଛନ୍ତି ଭଗବାନ କୃଷ୍ଣଙ୍କର। ତେଣୁ ସେଇ ଛାପ ତାଙ୍କର ମନ ଭିତରେ ରହିଗଲା। ସେଥିପାଇଁ କୁହାଯାଏ ଯେ ପିଲାମାନଙ୍କୁ ବାଲ୍ୟକାଳରୁ ଆମେ ଯେପରି ସଂସ୍କାର ଦେବା, ସେ ଛାପ ତାଙ୍କର ମନ ଭିତରେ ରହିଯିବ ତାଙ୍କର ଶେଷ ଜୀବନ ପାଇଁ, ଅବଶିଷ୍ଟ ଜୀବନ ପାଇଁ। ତେଣୁ ପିଲାମାନଙ୍କୁ ଆମେ ଯଦି ବାଲ୍ୟକାଳରୁ କୃଷ୍ଣ ଚେତନାରେ ଉଦ୍ଧୃତ କରିବା, ଅର୍ଥାତ୍ କୃଷ୍ଣଙ୍କର ଭକ୍ତ ହେବା ପାଇଁ ପ୍ରେରିତ କରିବା, ସେମାନଙ୍କୁ ସେ ସଂସ୍କାର ଦେବା, ଭବିଷ୍ୟତରେ ସେମାନେ ମହାନ କୃଷ୍ଣଭକ୍ତ ଭାବରେ ସେମାନେ ପରିଚିତ ହେବେ। ତେଣୁ ପରିଚିତ ମହାରାଜଙ୍କ ମନରେ ଯେଉଁ ଭଗବାନ କୃଷ୍ଣଙ୍କର ରୂପ ସେ ଯେଉଁ ଦର୍ଶନ କରିଥିଲେ ସେ ରୂପ ତାଙ୍କ ମନ ମଧ୍ୟରେ ରହିଗଲା। ଯେପରି ଆମେ ମନ୍ଦିରକୁ ଯାଉଛେ ଭଗବାନଙ୍କର ଶ୍ରୀ ବିଗ୍ରହ ମୂର୍ତ୍ତି ଦର୍ଶନ କରୁଛେ, ତେଣୁ ସେ ବିଗ୍ରହଙ୍କୁ ଦର୍ଶନ କରିବା ସମୟରେ ଆମେ ଯେତେ ଭଗବାନଙ୍କର ଶ୍ରୀ ବିଗ୍ରହର ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କରିବା ସେତେ ତାଙ୍କ ସେ ବିଗ୍ରହଙ୍କର ଛାପ ଆମ ମନ ମଧ୍ୟରେ ରହିବ। ତେଣୁ ଆମେ ଯେତେବେଳେ ମନ୍ଦିର ଫେରି ଆସିବା ସେତେବେଳେ ଆମେ ସେ ବିଗ୍ରହଙ୍କ ସେ ରୂପକୁ ମନେ ପକେଇପାରିବା। ତେଣୁ ପରୀକ୍ଷିତ ମହାରାଜ ବାଲ୍ୟକାଳରୁ ଭଗବାନ କୃଷ୍ଣଙ୍କର ଦର୍ଶନ କରିଥିବା ଯେତେବେଳେ ତାଙ୍କର ଜନ୍ମ ହେଲା, ଜନ୍ମ ପରେ ଶିଶୁ ଅବସ୍ଥାରେ ସେ ଯାହାକୁ ଦେଖୁଥିଲେ ସଂସାର ସେ ସମସ୍ତଙ୍କଠାରେ ସେହି ଭଗବାନ କୃଷ୍ଣଙ୍କୁ ଖୋଜୁଥିଲେ। ସେ ଭାବୁଥିଲେ ଯେ ଏ ବ୍ୟକ୍ତି ମୁଁ ଯାହାକୁ ଦେଖିଥିଲି ଗର୍ଭରେ ସେ ନୁହନ୍ତି ତ, ତେଣୁ ସେ ସମସ୍ତଙ୍କର ପରୀକ୍ଷା କରୁଥିଲେ। ପରୀକ୍ଷା ତ ଇତି ପରୀକ୍ଷିତ, ଯେ ସମସ୍ତଙ୍କର ପରୀକ୍ଷା କରୁଥିଲେ ତେଣୁ ତାଙ୍କର ନାମ ହେଲା ପରୀକ୍ଷିତ। ଏବଂ ତାଙ୍କର ଅନ୍ୟ ନାମ ହେଉଛି ବିଷ୍ଣୁ ରାହତ, ଯେ ଭଗବାନ ବିଷ୍ଣୁଙ୍କ ଦ୍ୱାରା କୃଷ୍ଣଙ୍କ ଦ୍ୱାରା ରକ୍ଷିତ ହୋଇଥିଲେ ପରୀକ୍ଷିତ ମହାରାଜ। ତେଣୁ ସେହି ପରୀକ୍ଷିତ ମହାରାଜ ବାଲ୍ୟକାଳରେ ତାଙ୍କର କ୍ରୀଡ଼ା ଥିଲା ଭଗବାନ କୃଷ୍ଣଙ୍କର ମୂର୍ତ୍ତି ସହିତ, ଯେପରି ପିଲାମାନେ ଖେଳନା କହ୍ନେଇ ସହିତ କ୍ରୀଡ଼ା କରିଥାନ୍ତି, ପରୀକ୍ଷିତ ମହାରାଜ ଏପରି କ୍ରୀଡ଼ାରେ କେବେ ଆଗ୍ରହ ପ୍ରକାଶ କରିନଥିଲେ। ଅନ୍ୟ ପିଲାମାନଙ୍କ ପରି ଖେଳନା ବା କହ୍ନେଇ ସହିତ କ୍ରୀଡ଼ାରେ କୌଣସି ଆଗ୍ରହ ପ୍ରକାଶ କରିନଥିଲେ। ବାଲ୍ୟକାଳରୁ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ରଖି ଭଗବାନ ମୂର୍ତ୍ତିଙ୍କୁ ସ୍ନାନ କରାଇବା, ତାଙ୍କୁ ଶୃଙ୍ଗାର କରିବା, ଦେଶ ପୋଷାକ ପିନ୍ଧେଇବା, ଭଗବାନଙ୍କ ପାଇଁ ଫୁଲ ମାଳା ଗୁଞ୍ଚିବା, ତାଙ୍କୁ ଭୋଗ ଲଗାଇବା, ଏଇ ଥିଲା ତାଙ୍କର ବାଲ୍ୟକାଳ। ବାଲ୍ୟକାଳରୁ ସେ କୃଷ୍ଣଙ୍କ ମୂର୍ତ୍ତି ସହିତ କ୍ରୀଡ଼ା କରୁ। ତେଣୁ ସେହି ପରୀକ୍ଷିତ ମହାରାଜ ଯେତେବେଳେ ରାଜା ହେଲେ, ଯେହେତୁ ସେ ବାଲ୍ୟକାଳରୁ କୃଷ୍ଣ ଭକ୍ତ ଏବଂ ପାଣ୍ଡବ ବଂଶର ଶେଷ ସନ୍ତାନ, ଏକମାତ୍ର ସନ୍ତାନ, ଆଉ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲେ କୁରୁକ୍ଷେତ୍ର ଯୁଦ୍ଧ ସମୟରେ, ଯୁଦ୍ଧ ପରେ ପରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲେ, କେବଳ ପଞ୍ଚ ପାଣ୍ଡବ ଏବଂ ପରୀକ୍ଷିତ ମହାରାଜ ଏତିକି ମାତ୍ର ଜୀବିତ ଥିଲେ କୁରୁବଂଶରେ। ଅବଶ୍ୟ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ ବିଦୁର ମଧ୍ୟ ଥିଲେ ଏବଂ କୌରବମାନଙ୍କର ସ୍ତ୍ରୀମାନେ ଥିଲେ, କିନ୍ତୁ ପୁରୁଷମାନଙ୍କ ଭିତରେ ମହାରାଜ ଯୁଧିଷ୍ଠିର କୁରୁକ୍ଷେତ୍ର ଯୁଦ୍ଧ ପରେ ରାଜ୍ୟ ଶାସନ କଲେ, କିନ୍ତୁ ମହାରାଜ ଯୁଧିଷ୍ଠିର ସେହି ପର୍ଯ୍ୟନ୍ତ ରାଜ୍ୟ ଶାସନ କଲେ ଯେପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଲୀଳା କରୁଥିଲେ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଲୀଳା ସାଙ୍ଗ କଲେ, ଶେଷ କଲେ ଏବଂ ନିଜର ସ୍ୱଧାନକୁ ପ୍ରତ୍ୟାବର୍ତ୍ତନ କଲେ, ସେ ସମ୍ବାଦ ଶ୍ରବଣ କରିବା ମାତ୍ରେ ଯୁଧିଷ୍ଠିର ମହାରାଜ ସ୍ଥିର କଲେ ସେ ଆଉ ସଂସାରରେ ରହିବେ, କାରଣ ପାଣ୍ଡବମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ। ତେଣୁ କୃଷ୍ଣ ବିନା ସେମାନେ ଜୀବନ ଧାରଣ କରିବା, ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ସେମାନେ ଜୀବନ ଧାରଣ କରିବା ପାଇଁ ଇଚ୍ଛା କରିନଥିଲେ, ଏପରି କୃଷ୍ଣ ନିଷ୍ଠ ଥିଲେ ପାଣ୍ଡବମାନେ। ତେଣୁ ମହାରାଜ ଯୁଧିଷ୍ଠିର ଅର୍ଜୁନଙ୍କ ମୁଖରେ ସମ୍ବାଦ ଶ୍ରବଣ କରିବା ମାତ୍ରେ ଯେ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଆଉ ନାହାନ୍ତି ସଂସାରରେ, ସେ ତାଙ୍କର ଧାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଏ ସମ୍ବାଦ ଶ୍ରବଣ କରିବା ମାତ୍ରେ ଯୁଧିଷ୍ଠିର ମହାରାଜ ସ୍ଥିର କରିଦେଲେ ଯେ ତାଙ୍କର ମଧ୍ୟ ଆଉ ଏ ସଂସାର ରହିବାର କୌଣସି ଆବଶ୍ୟକତା ନାହିଁ। ତେଣୁ କାହାରି ସହିତ ପରାମର୍ଶ ନ କରି ମହାରାଜ ଯୁଧିଷ୍ଠିର ସଙ୍ଗେ ସଙ୍ଗେ ପରୀକ୍ଷିତ ମହାରାଜଙ୍କୁ ରାଜଗାଦୀରେ ଅଭିଷିକ୍ତ କରି ରାଜ ପୋଷାକ, ରାଜ ଐଶ୍ୱର୍ଯ୍ୟ, ରାଜ ପ୍ରାସାଦ ତ୍ୟାଗ କରି ସେ ଉତ୍ତର ଦିଗ ଅଭିମୁଖରେ ଯାତ୍ରା ଆରମ୍ଭ କଲେ ଏବଂ ତାଙ୍କର ଭ୍ରାତାମାନେ ଯେତେବେଳେ ଦେଖିଲେ ଯେ ଜ୍ୟେଷ୍ଠ ଭ୍ରାତା ଯିଏକି ସବୁ ସମୟରେ ସେମାନଙ୍କ ସହିତ ପରାମର୍ଶ କରିଥାନ୍ତି, ବର୍ତ୍ତମାନ ସେ କୌଣସି କାର୍ଯ୍ୟରେ ଆଉ ତାଙ୍କ ସହିତ ପରାମର୍ଶ ନ କରି ସେ ବର୍ତ୍ତମାନ ରାଜପ୍ରସାଦ ତ୍ୟାଗ କରିଛନ୍ତି, ତେଣୁ ସେମାନେ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରିଥିଲେ ଗୋଟିକ ପରେ ଗୋଟିକ। ତେବେ ମହାରାଜ ପରୀକ୍ଷିତ ଯେତେବେଳେ ରାଜ୍ୟ ଶାସନ କଲେ, ସେ ଏପରି ଶକ୍ତିଶାଳୀ ଏବଂ ତାଙ୍କର ଶାସନ ଏପରି ସୁଶାସନ ଥିଲା ଯେ ତାଙ୍କ ରାଜ୍ୟରେ କୌଣସି ପ୍ରଜା କେବେ ଅଶାନ୍ତିରେ ଜୀବନ ନିର୍ବାହ କରୁ, ସମସ୍ତ ସୁଖ ଶାନ୍ତିରେ ସମୃଦ୍ଧି ମଧ୍ୟରେ ସେମାନେ ଜୀବନ ନିର୍ବାହ କରୁ। ତାଙ୍କ ରାଜ୍ୟରେ କୌଣସି ପ୍ରଜା ପାପାଚାରରେ ଲିପ୍ତ ନଥିଲେ ଏବଂ ସମସ୍ତେ କୃଷ୍ଣ ଭକ୍ତିମୟ ଜୀବନଯାପନ କରୁଥିଲେ। ପ୍ରତ୍ୟେକ ପ୍ରଜା ରାଜ୍ୟର ଏକାଦଶୀ ବ୍ରତ କରିବାଠାରୁ ଆରମ୍ଭ କରି ଏକାଦଶୀ ବ୍ରତ ପୂର୍ବ ଦିନ ରାଜ୍ୟରେ ଘୋଷଣା କରିଦିଆଯିବ ଯେ କାଲି ଏକାଦଶୀ ବ୍ରତ, ତେଣୁ ସମସ୍ତ ପ୍ରଜାମାନେ ସବୁ ଏକାଦଶୀ ବ୍ରତ ପାଳନ କରିବେ। ଏଭଳି ସୁଶାସନ ଥିଲା ଯେ କଳି ଯିଏକି ଅତ୍ୟନ୍ତ ଶକ୍ତିଶାଳୀ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଭୟ କରୁ। ମହାରାଜ ପରୀକ୍ଷିତ ଏତେ ଶକ୍ତିଶାଳୀ ଥିଲେ ଶାସନ, କାରଣ ଶାସନ ଯେତେବେଳେ ଶକ୍ତିଶାଳୀ ହେବ ସେତେବେଳେ ଚୋର ତସ୍କରମାନେ ଭୟ କରିବେ। ଯେତେବେଳେ ପର୍ଯ୍ୟନ୍ତ ଚୋର ତସ୍କରମାନଙ୍କର ରାଜାଙ୍କ ପ୍ରତି ଭୟ ନାହିଁ, ସେ ରାଜ୍ୟରେ କେବେ ସୁଶାସନ ସ୍ଥାପିତ ହୋଇପାରିବ ନାହିଁ, ବା ସେ ରାଜ୍ୟରେ ପ୍ରଜାମାନେ କେବେ ହେଲେ ସୁଖଶାନ୍ତିରେ ଜୀବନ ନିର୍ବାହ କରିପାରିବେ ନା, ଯେପରି ଆଜିକାଲି ଗଣତନ୍ତ୍ର ଶାସନରେ ହେଉଛି ଯେ ଶାସକମାନେ ସେମାନେ ମଧ୍ୟ ଚୋର ତସ୍କର, ତେଣୁ ତାଙ୍କ ରାଜ୍ୟରେ ଚୋର ତସ୍କରଙ୍କର ଅଭିବୃଦ୍ଧି ହେଉଛି, ତେଣୁ ପ୍ରଜାମାନେ ସୁଖରେ ସମୃଦ୍ଧି ଜୀବନ ନିର୍ବାହ କରିବା ସମ୍ଭବ କରନ୍ତି। କିନ୍ତୁ ମହାରାଜ ପରୀକ୍ଷିତ ଏପରି ସୁଶାସକ ଥିଲେ ତାଙ୍କ ରାଜ୍ୟରେ କଳି ପ୍ରବେଶ କରିବା ପାଇଁ ଭୟ କରୁଥିଲେ। ଦିନେ ମହାରାଜ ପରୀକ୍ଷିତ ଯେତେବେଳେ ତାଙ୍କ ରାଜ୍ୟ ଭ୍ରମଣରେ ବାହାରିଛନ୍ତି, ସେତେବେଳେ ସେ ଦେଖୁଛନ୍ତି ଏକ ଅଦ୍ଭୁତ ଦୃଶ୍ୟ, କଳି ଚେଷ୍ଟା କରୁଛି ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ। ତେଣୁ ମହାରାଜ ପରୀକ୍ଷିତ ଦେଖୁଛନ୍ତି ଯେ ଏକ ଶୁଦ୍ର ବ୍ୟକ୍ତି ଯିଏକି ରାଜ ପୋଷାକ ପରିଧାନ କରିଛି, ଅର୍ଥାତ୍ ଗୋଟିଏ ବୃଷବ ଉପରେ ପ୍ରହାର କରୁଛି, ଯେଉଁ ବୃଷବର ତିନୋଟି ଗୋଡ଼ ଭାଙ୍ଗି ଯାଇଛି, ଗୋଟିଏ ପାଦରେ ଛିଡ଼ା ହେଇଛି ବୃଷବ, ଏବଂ ସେଇ ଗୋଟିଏ ପାଦ ଯେଉଁ ପାଦରେ ଛିଡ଼ା ହେଇଛି ସେଇ ପାଦକୁ ସେ ପ୍ରହାର କରୁଛି। ତେଣୁ ଏହା ହେଉଛି କଳିର ଲକ୍ଷଣ। କଳି ଯୁଗରେ ଯେହେତୁ କଳି ଶୁଦ୍ର ବ୍ୟକ୍ତି ଏବଂ ରାଜ ପୋଷାକ ପରିଧାନ କରିଛି, ତାର ଅର୍ଥ କଳି ଯୁଗରେ ଶୁଦ୍ର ବ୍ୟକ୍ତିମାନେ ଶାସକ ହେବେ। ପୂର୍ବକାଳରେ କ୍ଷତ୍ରିୟମାନେ ରାଜ୍ୟ ଶାସନ କରୁଥିଲେ ଏବଂ କ୍ଷତ୍ରିୟମାନେ ଯେ କେବଳ ରାଜପୁତ୍ର ହିସାବରେ ରାଜ୍ୟ ଶାସନ କରୁଥିଲେ ତାହା ନୁହେଁ, ସେମାନେ ଉପଯୁକ୍ତ ଭାବରେ ତାଲିମ ପ୍ରାପ୍ତ ହୋଇଥିଲେ। ରାଜପୁତ୍ରମାନେ ବାଲ୍ୟକାଳରୁ 5 ବର୍ଷ ବୟସରୁ ଗୁରୁକୁଳକୁ ଯାଇ ସେମାନେ ତାଲିମ ପ୍ରାପ୍ତ ହୋଇଥାନ୍ତି, ସମସ୍ତ ବେଦ ପୁରାଣ ଉପନିଷଦ ପାଠ କରିଥାନ୍ତି, ତା ସହିତ ଧନୁବିଦ୍ୟା ଯୁଦ୍ଧ ବିଦ୍ୟା ମଧ୍ୟ ଶିକ୍ଷା କରିଥାନ୍ତି, ତେଣୁ ସେମାନଙ୍କର ଶିକ୍ଷା ପୂର୍ଣ୍ଣାଙ୍ଗ ଶିକ୍ଷା ଥିଲେ। ତାପରେ ସେମାନେ ନିଜର ଯୋଗ୍ୟତା ଅନୁସାରେ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କରିଥାନ୍ତି, ଯେକୌଣସି ବ୍ୟକ୍ତିକୁ ଭୋଟ ଦ୍ୱାରା ସେତେବେଳେ ଶାସନ ପ୍ରଦାନ କରାଯାଉନଥିବ, ରାଜ୍ୟ ଶାସନର ଦାୟିତ୍ୱ ଆଜିକାଲି ଯେପରି ଭୋଟ ଦ୍ୱାରା ଦିଆଯାଉଛି, ଯେକୌଣସି ବ୍ୟକ୍ତି ଗୁଣ୍ଡା ବଦମାସ ବା ଚୋର ସେ ଅନ୍ୟମାନଙ୍କୁ ଡରେଇ ଧମକେଇ ବା ପଇସା ଦେଇ ସେ ଭୋଟ ପାଇଗଲା, ସେ ଶାସକ ହବ, ତାହେଲେ ସେ କଣ କରିବ? ସେ ଶୋଷଣ କରିବ ରାଜ୍ୟର, ପ୍ରଜାମାନଙ୍କ ସୁଖ ପାଇଁ କେବେ କାର୍ଯ୍ୟ ସେ କରିପାରିବ? ବର୍ତ୍ତମାନ ଗଣତନ୍ତ୍ର ତାହିଁ ହେଉଛି, କିନ୍ତୁ ସେତେବେଳେ ଉପଯୁକ୍ତ ତାଲିମ ପ୍ରାପ୍ତ ଶାସକମାନେ ରାଜ୍ୟ ଶାସନ କରୁଥିଲେ, ତେଣୁ ତାଙ୍କ ରାଜ୍ୟରେ ଅସାଧୁ ବ୍ୟକ୍ତିମାନେ ଭୟଭୀତ ଅବସ୍ଥାରେ ଥିଲେ। ତେଣୁ କଳି ଯେତେବେଳେ ଏପରି କାର୍ଯ୍ୟ କରୁଥିଲା ଯେ ରାଜ ପୋଷାକ ପରିଧାନ କରି ସେ ବୃଷବ ଉପରେ ପ୍ରହାର କରୁଥିଲା, ମହାରାଜ ପରୀକ୍ଷିତ ଏ ଦୃଶ୍ୟ ଦେଖିଲେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ହେଲେ ଯେ ତାଙ୍କ ରାଜ୍ୟରେ ଏପରି ଗୋରୁମାନଙ୍କ ଉପରେ ଅତ୍ୟାଚାର, ଏହା ହେଉଛି କଳିଙ୍ଗ ବର୍ଷଣ, କଳିଙ୍ଗରେ ଗୋରୁମାନଙ୍କ ଉପରେ ଅତ୍ୟାଚାର ହେବ। ଆମେ ଦେଖିବା ବର୍ତ୍ତମାନ ଯେପରି ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଗୋରୁ କଂସେଇଖାନାରେ କଟା ହେଉଛି, ଏ ହେଉଛି କଳିଙ୍ଗ ବର୍ଷଣ। ଏବଂ ସରକାର ତାଙ୍କୁ ଲାଇସେନ୍ସ ଦେଉଛନ୍ତି କଂସେଇଖାନା ଖୋଲିବା ପାଇଁ, ଲାଇସେନ୍ସ ଦିଆହେଉଛି। ତେଣୁ ଇଏ ହେଉଛି ସବୁ କଳିର ପ୍ରଭାବ ଏବଂ ତାର ଫଳାଫଳ ସମସ୍ତଙ୍କୁ ଭୋଗ କରିବାକୁ ବିଭିନ୍ନ ପ୍ରକାର ଦୈବୀ ଦୁର୍ବିପାକ ମାଧ୍ୟମରେ ଆମେ ତାର ଫଳ ସବୁ ଭୋଗ କରୁଛୁ। ଯେମିତି ଘୂର୍ଣ୍ଣିଝଡ଼, ବାତ୍ୟା, ଭୂମିକମ୍ପ ସବୁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି, ଆହତ ହେଉଛନ୍ତି, କଷ୍ଟ ଭୋଗ କରୁଛନ୍ତି, ଏସବୁ ସାମୂହିକ ଫଳ ତାର ଆସୁଛି। ଯେତେ ସବୁ ପାପକର୍ମ ବୃଦ୍ଧିପ୍ରାପ୍ତ ହେଉଛି କଳିଯୁଗରେ ତାର ପରିଣାମରେ ଭଗବାନ ମାନଙ୍କୁ ଦଣ୍ଡିତ କରୁଛନ୍ତି ଏହିପରି ଭାବ। ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ଏ ଦୃଶ୍ୟ ଦେଖିଲେ ସେ ଆଶ୍ଚର୍ଯ୍ୟଚକିତ ହେଲେ, ତାଙ୍କ ରାଜ୍ୟରେ ଗୁରୁମାନଙ୍କ ଉପରେ ଅତ୍ୟାଚାର ଏକଥା ସେ କେବେ କଳ୍ପନା ମଧ୍ୟ କରିନଥିଲେ। ତେଣୁ ସଙ୍ଗେ ସଙ୍ଗେ ସେ ବ୍ୟକ୍ତିକୁ ଦଣ୍ଡିତ କରିବା ପାଇଁ ମହାରାଜ ପରୀକ୍ଷିତ ତାଙ୍କର ରଥ ଉପରୁ ଓହ୍ଲେଇ ଆସି ତରବାରୀ ହସ୍ତରେ ସେ ବ୍ୟକ୍ତିକୁ ଦଣ୍ଡିତ କରିବା ପାଇଁ ସେ ଉଦ୍ୟୋଗ କରେ। କିନ୍ତୁ କଳି ଖୁବ୍ ଚାଲାକ ଥିଲା, ସେ ଦେଖିଲା ଯେ ମହାରାଜ ପରୀକ୍ଷିତଙ୍କ ହସ୍ତରୁ ରକ୍ଷା ପାଇବା କଷ୍ଟ ଚାଲେ, କଷ୍ଟକର ଯାତ୍ରା। ତେଣୁ କଳି ସଙ୍ଗେ ସଙ୍ଗେ ତାର ରାଜପୋଷାକକୁ ଫିଙ୍ଗି ଦେଇ ମହାରାଜ ପରୀକ୍ଷିତଙ୍କର ଶରଣାଗତ ହେଇଗଲା। ତେଣୁ କଳି ଜାଣିଥିଲା ଯେ କ୍ଷତ୍ରିୟ ମାନେ ସେମାନେ ନିଜର କ୍ଷତ୍ରିୟ ଧର୍ମର ପାଳନ କରିଥାନ୍ତି। କ୍ଷତ୍ରିୟ ଧର୍ମ ଯଦି କୌଣସି ବ୍ୟକ୍ତି ଯୁଦ୍ଧରେ ପରାଜିତ ହେଇ କ୍ଷତ୍ରିୟଙ୍କର ଶରଣ ଗ୍ରହଣ କରେ ତାହେଲେ କ୍ଷତ୍ରିୟ ତାକୁ ବଧ କରିପାରିବ ନାହିଁ, ଏହା ହେଉଛି କ୍ଷତ୍ରିୟ ଧର୍ମ। ତେଣୁ କଳି ସଙ୍ଗେ ସଙ୍ଗେ ଯେତେବେଳେ ମହାରାଜ ପରୀକ୍ଷିତଙ୍କର ଶରଣାଗତ ହେଲା, ମହାରାଜ ପରୀକ୍ଷିତ ଆଉ କଳିକୁ ହତ୍ୟା କରିପାରିଲେ ନାହିଁ, ତାକୁ ବଧ କରିପାରିଲେ ନାହିଁ। କାରଣ ଶରଣାଗତକୁ ସୁରକ୍ଷା ଦେବା ହେଉଛି ରାଜାର କର୍ତ୍ତବ୍ୟ। ତେଣୁ ମହାରାଜ ପରୀକ୍ଷିତ ରାଜଧର୍ମ ପାଳନ କରି କଳିକୁ ଆଦେଶ ଦେଲେ ଯେ କଳି ତୁ ହେଉଛୁ ଅଧର୍ମର ବନ୍ଧୁ, ତେଣୁ ତୁ ମୋ ରାଜ୍ୟରେ ରହିପାରିବ, ତୁମର ରାଜ୍ୟ ବାହାରକୁ ଚାଲିଯା। ତାର ପ୍ରାଣ ରକ୍ଷା କଲେ କିନ୍ତୁ ରାଜ୍ୟରୁ ନିର୍ବାସନ ଦଣ୍ଡରେ ମହାରାଜ ପରୀକ୍ଷିତ। କିନ୍ତୁ କଳି ମହାରାଜ ପରୀକ୍ଷିତଙ୍କୁ କହିଲା ଯେ ହେ ରାଜନ, ଆପଣ ମୋତେ ଆପଣଙ୍କ ରାଜ୍ୟର ବାହାରକୁ ଯିବା ପାଇଁ କହୁଛନ୍ତି, କିନ୍ତୁ ମୁଁ ଯେଉଁଆଡ଼େ ଯିବି ସେଠାରେ ଆପଣଙ୍କୁ ତରବାରୀ ହସ୍ତରେ ଦର୍ଶନ କରିବି, ଅର୍ଥାତ୍ ମୁଁ ଯେଉଁଆଡ଼େ ଯିବି ସେଠାରେ ଆପଣଙ୍କର ରାଜ୍ୟ ରହିଛି। କାରଣ ମହାରାଜ ପରୀକ୍ଷିତ ସମଗ୍ର ପୃଥିବୀର ସମ୍ରାଟ ଥିଲେ। ତେଣୁ କଳି କହିଲା ମୁଁ ଆଉ କେଉଁ ସ୍ଥାନକୁ ଯିବି, ଆପଣ ସମଗ୍ର ପୃଥିବୀର ସମ୍ରାଟ, ତେଣୁ ଆପଣଙ୍କ ରାଜ୍ୟ ବାହାରେ ମୋ ପାଇଁ କୌଣସି ସ୍ଥାନ ନାହିଁ, ତେଣୁ ଆପଣ କୃପା କରି ଆପଣଙ୍କ ରାଜ୍ୟରେ ମୋର ସ୍ଥାନ ନିଶ୍ଚିତ କରିଦିଅ, ମୁଁ କେଉଁଠାରେ ରହିବି। ତେଣୁ ମହାରାଜ ପରୀକ୍ଷିତ କଳିର ଏ ପ୍ରାର୍ଥନା ଶ୍ରବଣ କରି କଳିକୁ ଚାରୋଟି ସ୍ଥାନ ପ୍ରଦାନ କଲେ ନିବାସ କରିବା ପାଇଁ। ଅଭ୍ୟର୍ଥିତ ପଦାର୍ଥ ସ୍ଥାନାଙ୍କଳ ଦ୍ୱିତପାଣ ସ୍ତ୍ରୀ ସୁନା ଯତ୍ର ଅଧର୍ମ ଚତୁର୍ଭେଦ, ଚାରି ପ୍ରକାର ଅଧର୍ମ ଯେଉଁଠାରେ ରହିଛି ସେଇଠାରେ କଳି ସ୍ଥାନ ଗ୍ରହଣ କରିବ, କଳି ନିବାସ କରିବ। ଏବଂ ଚାରୋଟି ଅଧର୍ମର ସ୍ଥାନ ହେଉଛି ଦ୍ୱିତ, ଯେଉଁଠାରେ ଦ୍ୱିତ କ୍ରୀଡ଼ା ହେଉଛି, ଅର୍ଥାତ୍ ଜୁଆ ଖେଳ ହେଉଛି, ଜୁଆ ତାସ ପଶା ଏସବୁ ଦ୍ୱିତ କ୍ରୀଡ଼ା, ସେଠାରେ କଳି ନିବାସ କରିବ। କାରଣ ଦ୍ୱିତ କ୍ରୀଡ଼ାରେ ଅସତ୍ୟର ଆଶ୍ରୟ ଗ୍ରହଣ କରାଯାଇଛି। ଯେପରି ଆମେ ଦେଖିବା ଦ୍ୱିତ କ୍ରୀଡ଼ାରୁ ମହାଭାରତ ଯୁଦ୍ଧ ହେଇଗଲା, ଜୁ କୌରବ ମାନେ ଅନ୍ୟାୟ ଉପାୟରେ ଯୁଦ୍ଧକୁଳରେ ପାଣ୍ଡବ ମାନଙ୍କୁ ପରାଜିତ କରି ତାଙ୍କର ରାଜ୍ୟ ଅପହରଣ କରିଥିଲେ, ସେମାନଙ୍କୁ ବନବାସ ଦଣ୍ଡ ପ୍ରଦାନ କଲେ। ତେଣୁ ମହାଭାରତ ଯୁଦ୍ଧ ଆରମ୍ଭ ଦ୍ୱିତୀୟ। ତେଣୁ ଦ୍ୱିତୀୟଠାରୁ ବ୍ୟକ୍ତି ଦୂରେଇ ରହିବା ଆବଶ୍ୟକ। ତାହା ହେଉଛି କଳିର ସ୍ଥାନ। ଦ୍ୱିତୀୟ ହେଲେ କଳି, କଳ ଆରମ୍ଭ, ଏଥିରେ କୌଣସି ଅସତ୍ୟ ନାହିଁ। ଠିକ ସେହିପରି ମହାରାଜ ପରୀକ୍ଷିତ ଆଉ ଗୋଟିଏ ସ୍ଥାନ ପ୍ରଦାନ କଲେ କଳିକୁ, ପାନ, ଯେଉଁଠାରେ ମାଦକ ଦ୍ରବ୍ୟ ସେବନ ହେଉଛି, ମଦ୍ୟପାନ ହେଉଛି, ମାଦକ ଦ୍ରବ୍ୟ ମଧ୍ୟରେ ଚାରା ବିଡ଼ି ସିଗାରେଟ୍ କଫି ଗୁଡ଼ା ସବୁ ଗଞ୍ଜେଇ ଭାଙ୍ଗ ଅସୁନା ମଦ ଯେତେ ସବୁ ଆସିଲା, ମାଦକ ଦ୍ରବ୍ୟ ଏସବୁ ଆସିଲା, ଏସବୁ କଳିର ସ୍ଥାନ। ମାଦକ ଦ୍ରବ୍ୟ ସେବନରୁ କଳି ଆରମ୍ଭ ହେବ, ତେଣୁ କଳି ସେଠାରେ ନିବାସ କରୁଛି। ମହାରାଜ ପରୀକ୍ଷିତ ସ୍ଥାନ ମଧ୍ୟ ପ୍ରଦାନ କରିଥିଲେ କଳି। ତାପରେ ତୃତୀୟ ସ୍ଥାନ ହେଉଛି ସ୍ତ୍ରୀ, ଅର୍ଥାତ୍ ଯେଉଁଠାରେ ବିବାହ ବାହାରେ ପୁରୁଷ ସ୍ତ୍ରୀ ମଧ୍ୟରେ ଅବୈଧ ଯୌନ ସମ୍ବନ୍ଧ ରହିଛି, ସେଠାରେ କଳି ନିବାସ କରେ। କଳ, କଳରୁ ହତ୍ୟା, ଆଜିକାଲି ଅନେକ ପ୍ରକାର ସବୁ ବଳାତ୍କାର ହତ୍ୟା ଖବରକାଗଜ ପୃଷ୍ଠ ସବୁ ମଣ୍ଡନ କରୁଛି ପ୍ରତିଦିନ, ଏସବୁ କଳିର ସ୍ଥାନ। ଏବଂ ଚତୁର୍ଥ ସ୍ଥାନ ସୁନା, ଅର୍ଥାତ୍ ଯେଉଁମାନେ ଜୀବ ହତ୍ୟା କରୁଛନ୍ତି, ଜୀବ ହତ୍ୟା କରି ମାଂସ ଭକ୍ଷଣ କରୁଛନ୍, ମାଛ ମାଂସ ଅଣ୍ଡା ଏସବୁ ଯେଉଁମାନେ ଭକ୍ଷଣ କରୁଛନ୍ତି ସେମାନେ ପ୍ରକୃତ ଜୀବ ହିଂସା କରୁଛନ୍ତି। ହୁଏତ ଜଣେ କହିପାରେ ଯେ ଆମେ ଜୀବ ହତ୍ୟା କରୁନୁ, ଆମେ ବଜାରକୁ କିଣି ଆଣୁଛୁ, କିନ୍ତୁ ଆମେ ଯେ ଜୀବକୁ ହତ୍ୟା କରିବା ପାଇଁ ଆଦେଶ ଦେଉଛି, ଯେ ହତ୍ୟା କରୁଛି, ଯେ ବିକ୍ରି କରୁଛି, ଯେ କ୍ରୟ କରୁଛି, ଯେ ରନ୍ଧନ କରୁଛି, ଯେ ଖାଦ୍ୟ ଗ୍ରହଣ କରୁଛି, ସମସ୍ତେ ଜୀବ ହତ୍ୟା ପାଖରେ ଭାଗ। ତେଣୁ କଳି ସେଠାରେ ନିବାସ କରିବ, ପାପର ସ୍ଥାନ। ତେଣୁ ଜୀବ ହତ୍ୟା ଠାରୁ ଦୂରେଇ ରହିବା ଆବଶ୍ୟକ। ଯଦି ଆମେ ଆମ ଜୀବନକୁ ଶୁଦ୍ଧ କରିବାକୁ ଚାହୁଁ, ତାହେଲେ ଏଇ ଚାରୋଟି କଳିର ସ୍ଥାନ, ପାପର ସ୍ଥାନ ଠାରୁ ଆମେ ଦୂରେଇ ରହିବା ଆବଶ୍ୟକ। ତେବେ ମହାରାଜ ପରୀକ୍ଷିତ ଯେତେବେଳେ ଚାରୋଟି ସ୍ଥାନ ପ୍ରଦାନ କଲେ କଳିକୁ, କଳି ଦେଖିଲା ଯେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ଏପରି ଚାରୋଟି ସ୍ଥାନ ନାହିଁ, କାରଣ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କେହି ଏସବୁ ପାପ କାର୍ଯ୍ୟ କରୁନଥିଲେ, କେହି ଦ୍ୱିତୀୟ କ୍ରୀଡ଼ାରେ ଲିପ୍ତ ନଥିଲେ, କେହି ମାଂସାହାର କରୁନଥିଲେ, କେହି ମାଦକ ଦ୍ରବ୍ୟ ସେବନ କରୁନଥିଲେ, କିମ୍ବା କେହି ଅବୈଧ ପୁରୁଷ ସ୍ତ୍ରୀ ସମ୍ବନ୍ଧ ରକ୍ଷା କରୁନଥିଲେ, ଯୌନ ସମ୍ବନ୍ଧ। ତେଣୁ କଳି ଯେତେବେଳେ ଦେଖିଲା ଯେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ଏପରି ସ୍ଥାନ ନାହିଁ, ତେଣୁ ସେ କେଉଁଠାରେ ନିବାସ କରିବ? ତେଣୁ ପୁନଃ ମହାମାୟ, ତେଣୁ କଳି ଆଉ ଥରେ ପୁଣି ମହାରାଜ ପରୀକ୍ଷିତଙ୍କୁ ଅନୁରୋଧ କର ଯେ ମୋତେ ଆଉ ଗୋଟିଏ ସ୍ଥାନ ପ୍ରଦାନ କରନ୍ତୁ, ପଞ୍ଚମ ସ୍ଥାନ। ପୁନଃ ଜାତ ନାମାୟ ଜାତ ରୂପ ନବାସ କରୁ। ତେଣୁ ଯେତେବେଳେ କଳି ପଞ୍ଚମ ସ୍ଥାନ ପ୍ରାର୍ଥନା କଲା, ସେତେବେଳେ ମହାରାଜ ପରୀକ୍ଷିତ ପଞ୍ଚମ ସ୍ଥାନ ଜାତ ରୂପ ଅର୍ଥାତ୍ ସ୍ୱର୍ଣ୍ଣ ସେ ସ୍ଥାନକୁ ପ୍ରଦାନ କରେ, ଯେଉଁଠାରେ ସ୍ୱର୍ଣ୍ଣ ରହିବ କଳି ସେଠାରେ ନିବାସ କରିବ, ଯେଉଁଠାରେ ଧନ ରହିବ କଳି ସେଠାରେ ନିବାସ କରିବ। ଧନ ପାଇଁ କଳହ ହତ୍ୟା। ତେବେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କଳି ସ୍ୱର୍ଣ୍ଣରେ ନିବାସ କଲା ଏବଂ ତାର ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କଲା। ତେବେ କେହି କେହି ଭାଗବତ କଥାକାର କହିଥାନ୍ତି ଯେ ମହାରାଜ ପରୀକ୍ଷିତ ନିଜେ ସ୍ୱର୍ଣ୍ଣର ମୁକୁଟ ପିନ୍ଧିଥିଲେ, ତେଣୁ କଳି ତାଙ୍କର ମୁକୁଟରେ ନିବାସ କରି ମହାରାଜ ପରୀକ୍ଷିତଙ୍କର ବୁଦ୍ଧିକୁ ଭ୍ରମିତ କରିଥିଲା, ଯାହାଫଳରେ ମହାରାଜ ପରୀକ୍ଷିତ ଏପରି ଏକ ଭୁଲ କରିବ ଥିଲେ ଯାହାର ପରିଣାମ ସ୍ୱରୂପ ସେ ଅଭିଯୁକ୍ତ ହେବ। କିନ୍ତୁ ପ୍ରକୃତ ପକ୍ଷେ ଏ ଘଟଣା ସତ୍ୟ ନୁହେଁ ଯେ ମହାରାଜ ପରୀକ୍ଷିତ ଯଦିଓ ସ୍ୱର୍ଣ୍ଣର ମୁକୁଟ ପିନ୍ଧିଥିଲେ କିନ୍ତୁ କଳିର ସେ ଶକ୍ତି ନଥିଲା ମହାରାଜ ପରୀକ୍ଷିତଙ୍କର ବୁଦ୍ଧିକୁ ଭ୍ରମିତ କରିବା ପାଇଁ। କାରଣ ଯେ ଭକ୍ତ ଯେ ସବୁ ସମୟରେ ଭଗବାନ କୃଷ୍ଣଙ୍କ ଉପରେ ନିର୍ଭରଶୀଳ ତାର ବୁଦ୍ଧି ସବୁ ସମୟରେ କୃଷ୍ଣଙ୍କର ସେବାରେ ରହିଥାଏ ତେଣୁ ତାର ବୁଦ୍ଧିକୁ ଭ୍ରମିତ କରିବା କଳିପକ୍ଷରେ ସମ୍ଭବ ନୁହେଁ। କିନ୍ତୁ ମହାରାଜ ପରୀକ୍ଷିତଙ୍କର ଯେଉଁ ବୁଦ୍ଧି ଭ୍ରମିତ ହେଲା ତାର କାରଣ ଭଗବତ ଇଚ୍ଛା, ଭଗବାନ କୃଷ୍ଣ ଇଚ୍ଛା କରିଥିଲେ ଯେ ମହାରାଜ ପରୀକ୍ଷିତ ଏପରି ଭ୍ରମିତ ହୋଇ ଏପରି ଏକ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରନ୍ତୁ ଯାହାଦ୍ୱାରା ସେ ଅଭିଶପ୍ତ ହେବେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ଭଗବାନ କୃଷ୍ଣଙ୍କର ମହାରାଜ ପରୀକ୍ଷିତ ବାଲ୍ୟକାଳରୁ ଭକ୍ତ ଥିଲେ ଭଗବାନ କୃଷ୍ଣ ତାଙ୍କର ବୁଦ୍ଧିକୁ ଭ୍ରମିତ କରି ଅଭିଶପ୍ତ କରିବା ପାଇଁ ତାଙ୍କୁ ଚାହିଁଲେ କାହିଁକି? ଯେଉଁ ପରୀକ୍ଷିତ ମହାରାଜଙ୍କୁ ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମାସ୍ତ୍ର କବଳରୁ ରକ୍ଷା କରିଥିଲେ ସେହି ପରୀକ୍ଷିତ ମହାରାଜଙ୍କୁ ପୁଣି ଅଭିଶପ୍ତ କରିବା ପାଇଁ କାହିଁକି ଚାହିଁ? ତାର କାରଣ ହେଉଛି ଯେ ଭଗବାନ କୃଷ୍ଣ ଜଗତର ମଙ୍ଗଳ ପାଇଁ ତାଙ୍କର ଭକ୍ତକୁ ବ୍ୟବହାର କରିବାକୁ ଚାହୁଁଥିଲେ। ଯେ ପରୀକ୍ଷିତ ମହାରାଜ ଏପରି ଭାବରେ ଅଭିଶପ୍ତ ହେବେ ଏବଂ ଅଭିଶପ୍ତ ଅବସ୍ଥାରେ ଯେତେବେଳେ ମୃତ୍ୟୁ ପାଇଁ ପ୍ରତୀକ୍ଷା କରିବେ ସେତେବେଳେ ସେ ସମୟର ବିନିଯୋଗ ସେ ଶ୍ରୀମଦ୍ ଭାଗବତ ଶ୍ରବଣ କରିବାରେ କରିବେ, ଯାହାଫଳରେ ସମଗ୍ର ସଂସାରରେ ଶ୍ରୀମଦ୍ ଭାଗବତର ପ୍ରଚାର, କଳିଯୁଗର ଲୋକମାନେ ଏହି ଶ୍ରୀମଦ୍ ଭାଗବତର ଆଶ୍ରୟ ଗ୍ରହଣ କରି ଭାଗବତ ଧର୍ମ ସମ୍ବନ୍ଧରେ ଜାଣିବା ପାଇଁ ପାଇବେ। ଏ ଭାଗବତ ଧର୍ମ ହେଉଛି ପ୍ରେମ ଧର୍ମ, କୃଷ୍ଣ ପ୍ରେମର ଧର୍ମ ହେଉଛି ଭାଗବତ ଧର୍ମ। ତେବେ ଏହି ଶ୍ରୀମଦ୍ ଭାଗବତ ମାଧ୍ୟମରେ କଳିଯୁଗର ଲୋକମାନେ ଏହି ପ୍ରେମ ଧର୍ମକୁ ପ୍ରାପ୍ତ ହେବେ। ତେଣୁ ଜଗତର ମଙ୍ଗଳ ପାଇଁ ଭଗବାନ ଶ୍ରୀକୃଷ୍ଣ ମହାରାଜ ପରୀକ୍ଷିତଙ୍କୁ ବ୍ୟବହାର କରିବେ, ଅନ୍ୟଥା ମହାରାଜ ପରୀକ୍ଷିତଙ୍କ ପରି ଜଣେ ଧର୍ମପ୍ରାଣ କୃଷ୍ଣ ଭକ୍ତ ମହାଭାଗବତ ରାଜା ଏପରି ତାଙ୍କଠାରୁ ତ୍ରୁଟି ବା ଦୋଷ କେବେ ଆଶା କରାଯାଉନଥିବ। ଦିନେ ମହାରାଜ ପରୀକ୍ଷିତ ଯେତେବେଳେ ବନକୁ ଯାଇଛନ୍ତି ସେତେବେଳେ ଗୋଟିଏ ମୃଗ ପଛରେ ଧାବମାନ ହେବା ଅବସ୍ଥାରେ ସେ ଅତ୍ୟନ୍ତ ତୃଷାର୍ତ ହୋଇପଡ଼ିଲେ ଏବଂ ଅତ୍ୟନ୍ତ ତୃଷାର୍ତ ହୋଇ ସେ ଜଳ ଅନ୍ୱେଷଣରେ ଶ୍ରମିକ ମୁନିଙ୍କର ଆଶ୍ରମରେ ଆସି ଉପସ୍ଥିତ ହେଲେ। ଶ୍ରମିକ ମୁନି ଯିଏକି ସେତେବେଳେ ଧ୍ୟାନମଗ୍ନ ଅବସ୍ଥାରେ ଥିଲେ ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ତାଙ୍କର ଆଶ୍ରମକୁ ଯାଇଛନ୍ତି କିଛି ଜଳ ଆଶାରେ ଦେଖୁଛନ୍ତି ଆଶ୍ରମରେ କେହି ନାହାନ୍ତି ତାଙ୍କୁ ଜଳ ପ୍ରଦାନ କରିବା ପାଇଁ ଏବଂ ଏକମାତ୍ର ମୁନି ଧ୍ୟାନମଗ୍ନ ଅବସ୍ଥାରେ ରହିଛନ୍ତି ତେଣୁ ପରୀକ୍ଷିତ ମହାରାଜ ସେତେବେଳେ ଭାବୁଛନ୍ତି ଯେ ପ୍ରକୃତ ପକ୍ଷେ ଏ ମୁନି ଧ୍ୟାନମଗ୍ନ ଅବସ୍ଥାରେ ଅଛନ୍ତି ନା ମୋତେ ମୋର ସତ୍କାର କରିବାକୁ ପଡ଼ିବ ବୋଲି ସେ ଜାଣିଶୁଣି ଆଖି ବନ୍ଦ କରିଦେଇଛନ୍ତି। ତେଣୁ ମହାରାଜ ପରୀକ୍ଷିତଙ୍କ ମନରେ ଏପରି ଦ୍ୱନ୍ଦ୍ୱ ଭାବର ଉଦୟ ହେଲା ତେଣୁ ସେ କ୍ରୋଧିତ ହୋଇ ଯେହେତୁ ତୃଷାର୍ତ ହୋଇ ଜଳ ଆଶ୍ରମ ଯାଇଥିଲେ କିନ୍ତୁ ଜଳ ପ୍ରାପ୍ତ ନ ହୋଇ ସେ କ୍ରୋଧିତ ହୋଇ ଆଶ୍ରମରୁ ଫେରି ଆସୁଛନ୍ତି ମହାରାଜ ପରୀକ୍ଷିତ ଏବଂ ଫେରି ଆସୁଥିବା ଅବସ୍ଥାରେ ଆଶ୍ରମର ଦ୍ୱାରଦେଶରେ ଦେଖୁଛନ୍ତି ଗୋଟିଏ ମୃତ ସର୍ପ ପଡ଼ିଯାଇଛି ତେଣୁ ନିଜ ଧନୁର ଅଗ୍ରଭାଗରେ ମୃତ ସର୍ପଟିକୁ ଉଠେଇ ନେଇ ମହାରାଜ ପରୀକ୍ଷିତ ପୁଣି ଫେରି ଆସୁଛନ୍ତି ଆଶ୍ରମକୁ ଏବଂ ଧ୍ୟାନମଗ୍ନ ଓ ଶ୍ରମିକ ମୁନିଙ୍କର ଗଳାରେ ସେ ମୃତ ସର୍ପଟିକୁ ପକେଇ ଦେଇଛନ୍ତି ଏବଂ ଏହିପରି ମୃତ ସର୍ପ ବେଷ୍ଟନ କରି ଶ୍ରମିକ ମୁନିଙ୍କର ଗଳାରେ ମହାରାଜ ପରୀକ୍ଷିତ ନିଜ ରାଜପ୍ରସାଦକୁ ଫେରି ଆସୁଛନ୍ତି। କିନ୍ତୁ ଫେରି ଆସିବା ଅବସ୍ଥାରେ ମହାରାଜ ପରୀକ୍ଷିତ ଚିନ୍ତା କରୁଛନ୍ତି ଯେ ମୁଁ ଯେଉଁ କାର୍ଯ୍ୟ କଲି ତାହା ନିଶ୍ଚିତ ଭାବରେ ମୋ ପାଇଁ ଠିକ୍ ହେ। କାରଣ ଭକ୍ତ ଯେତେବେଳେ କୌଣସି ଭୁଲ କରେ ସେ ସଙ୍ଗେ ସଙ୍ଗେ ସେଥିପାଇଁ ଅନୁତାପ କରେ। ଏହା ହେଉଛି ଭକ୍ତର ଲକ୍ଷଣ। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଯେତେବେଳେ କୌଣସି ଭୁଲ କରନ୍ତି ସେମାନେ ନିଜର ଭୁଲ ମାନିବା ପାଇଁ କେବେ ପ୍ରସ୍ତୁତ ହୁଅନ୍ତି ନା। ସେମାନଙ୍କୁ ଯେତେ ଅନ୍ୟମାନେ କହିବେ ମଧ୍ୟ ତାଙ୍କର ଭୁଲ ହେଇ କିଛି କହିବେ ନା ନା ମୋର ଭୁଲ ହେଇ ମୁଁ ଠିକ କରିଛି। କାରଣ ସେମାନଙ୍କର ଯେଉଁ ଅହଙ୍କାର ଥାଏ ତାଙ୍କର ଅହଙ୍କାର ସେମାନଙ୍କର ଭୁଲକୁ ସ୍ୱୀକାର କରିବାକୁ ଦିଏ। ତେଣୁ ଅହଙ୍କାରୀ ବ୍ୟକ୍ତିମାନେ ନିଜର ଭୁଲକୁ ବୁଝିପାରନ୍ତି ନାହିଁ। ସେମାନେ ନିଜେ ବୁଝିପାରନ୍ତି ନାହିଁ ବା ଅନ୍ୟ କେହି କହିବା ଦ୍ୱାରା ମଧ୍ୟ ବୁଝିପାରନ୍ତି ନାହିଁ। କିନ୍ତୁ ଭକ୍ତମାନେ ଯେହେତୁ ସ୍ୱାଭାବିକ ଭାବରେ ବିନମ୍ର ସ୍ୱଭାବଯୁକ୍ତ ତେଣୁ ସେମାନେ ଯଦି କୌଣସି ଭୁଲ କରିଥାନ୍ତି କୌଣସି ସମୟରେ ସେମାନେ ସଙ୍ଗେ ସଙ୍ଗେ ନିଜର ଭୁଲ ବା ତ୍ରୁଟିକୁ ଉପଲବ୍ଧି କରିଥାନ୍ତି ବୁଝିପାରିଥାନ୍ତି ଏବଂ ନିଜର ଭୁଲକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିଥାନ୍ତି। ତେଣୁ ମହାରାଜ ପରୀକ୍ଷିତ ଦେଖି ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ ସେ ଏପରି ଏକ ଭୁଲ କରି ଯେତେବେଳେ ରାଜପ୍ରସାଦକୁ ଫେରି ଯାଉଛନ୍ତି ରାସ୍ତାରେ ଚିନ୍ତା କରୁଛନ୍ତି ଯେ ମୁଁ ଏଇ ଯେଉଁ କାର୍ଯ୍ୟ କଲି ତାହା ନିଶ୍ଚିତ ଭାବରେ ମୋ ପାଇଁ ଠିକ୍ ହେ। ମୁଁ ହେଉଛି ଦେଶର ରାଜା ଏବଂ ରାଜାର କର୍ତ୍ତବ୍ୟ ହେଉଛି ବ୍ରାହ୍ମଣ ମାନଙ୍କର ଭକ୍ତମାନଙ୍କର ମୁନିଋଷିମାନଙ୍କର ରକ୍ଷା କରିବା। କିନ୍ତୁ ମୁଁ ଏଇ ମୁନିଙ୍କୁ ରକ୍ଷା କରିବା ପରିବର୍ତ୍ତେ ଏକ ନିର୍ଦ୍ଦୋଷ ମୁନିଙ୍କୁ ମୁଁ ଦଣ୍ଡିତ କରି ଆସିଛି। ଯେଉଁ ମୁନି ଧ୍ୟାନମଗ୍ନ ଅବସ୍ଥାରେ ଭଗବାନଙ୍କର ଧ୍ୟାନ କରୁଥିଲେ ମୁଁ ସେଠାରେ ତାଙ୍କଠାରୁ କିଛି ଜଳ ପ୍ରାପ୍ତ ହେଲି ନାହିଁ ବୋଲି ମୁଁ ସେପରି ଏକ ନିରପରାଧ ମୁନିଙ୍କୁ ଦଣ୍ଡିତ କରିଛି ତାଙ୍କ ଗଳାରେ ମୃତସର୍ପ ବେଷ୍ଟନ କରିଛି। ଏହା ନିଶ୍ଚିତ ଭାବରେ ମୋ ପାଇଁ ଠିକ୍ ହେ ଏବଂ ଏ ମୁନିଙ୍କ ପ୍ରତି ମୁଁ ଯେଉଁ ଅପରାଧ କରିଛି ସେ ଅପରାଧର ଦଣ୍ଡ ନିଶ୍ଚିତ ଭାବରେ ଗୁରୁତର ହେବ। କାରଣ ପରୀକ୍ଷିତ ମହାରାଜ ଜାଣିଥିଲେ ଯେ ବୈଷ୍ଣବ ଅପରାଧ କରିବା ଦ୍ୱାରା ସେ ଅପରାଧ କେତେ ଗୁରୁତର ହୋଇଥାଏ। ତେଣୁ ମହାରାଜ ପରୀକ୍ଷିତ ଭାବୁଛନ୍ତି ଯେ ମୁଁ ଯେଉଁ କାର୍ଯ୍ୟ କରିଛି ତାହା ନିଶ୍ଚିତ ଭାବରେ ଭଗବାନଙ୍କ ଆଦେଶର ଅବମାନ ନାହିଁ। ତା ଦ୍ୱାରା ଧ୍ରୁବଂ ତତ୍ତ୍ୱମେ କୃତ ଦେବ ହେଗଲା ଏହା ନିଶ୍ଚିତ ସତ୍ୟ ଯେ ମୁଁ ଭଗବାନଙ୍କର ଆଦେଶର ଅବମାନ ନା କରିଛି। ଭଗବାନଙ୍କର ଆଦେଶ ଯେ ରାଜାମାନେ ପ୍ରଜାମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ରାଜାମାନେ ସୁରକ୍ଷା ପ୍ରଦାନ କରିବେ କିନ୍ତୁ ମୁଁ ସୁରକ୍ଷା ଦେବା ପରିବର୍ତ୍ତେ ଏକ ନିରପରାଧ ମୁନିଙ୍କୁ ଦଣ୍ଡିତ କରିଛି ଯାହାଫଳରେ ମୁଁ ଭଗବାନଙ୍କ ଆଦେଶର ଅବମାନ ନା କରିଛି। ଦୂରତେ ମୁଁ ବେଶ ମାନା ହାତ ଏବଂ ଏହାର ପରିଣାମ ହେଉଛି ଅତି ଶୀଘ୍ର ମହାନ ବିପତ୍ତି ମୋ ପାଇଁ ଆସି ଦେଖାହେବ ମୋ ପାଇଁ ମହାନ ବିପତ୍ତି ଆସୁଛି। ତେଣୁ ଏହା ହେଉଛି ମୋର ଅପରାଧର ଦଣ୍ଡ ତଦର୍ଥ କାମ ହିଁ ଅଗ୍ନିଷ୍କୃତ ହେଲା। ତେଣୁ ମୋର ଏହି ଅପରାଧ ପାଇଁ ଯଦି ମହାନ ବିପତ୍ତି ଆସିବାର ଥାଏ ତାହେଲେ ସେ ବିପଦ ଆସୁ ମାରି ଆସୁ ଅତି ଶୀଘ୍ର ଯାହାଦ୍ୱାରା ଯଥା କୁର୍ଯ୍ୟା ପୁନରେ ଏବଂ ଅଧା ମୁଁ ଆଉ ଏପରି ପାପ କାର୍ଯ୍ୟ ଜୀବନରେ କେବେ କରିବି ନା। ମୁଁ ଯଦି ମୋର ପାପ କାର୍ଯ୍ୟ ପାଇଁ ତୁରନ୍ତ ଦଣ୍ଡିତ ହେବି ତାହେଲେ ଏପରି ପାପ କାର୍ଯ୍ୟ ଆଉ କେବେ ମୁଁ କରିବି ନା। ତେଣୁ ସେପରି ବିପଦ ଅତି ଶୀଘ୍ର ଆସୁ ମୁଁ ସେ ବିପଦ ଭୋଗ କରିବା ପାଇଁ ପ୍ରସ୍ତୁତ ରହିଛି। ଏହିପରି ଚିନ୍ତା କରି ମହାରାଜ ପରୀକ୍ଷିତ ତାଙ୍କର ରାଜପ୍ରସାଦକୁ ଫେରି ଆସୁଛନ୍ତି ଏବଂ ଏଣେ ସମୀର ମୁନିଙ୍କର ପୁତ୍ର ଶୃଙ୍ଗୀ ଯେ କି ଏକ ବ୍ରାହ୍ମଣ ବାଳକ ସେ ପାର୍ଶ୍ୱବର୍ତ୍ତୀ ନଦୀରେ ଯେତେବେଳେ ସ୍ନାନ କରିବାକୁ ଯାଇଥିଲା ସେହି ସମୟରେ ସେ ସମ୍ବାଦ ପ୍ରାପ୍ତ ହେଲା ଯେ ଏ ଦେଶର ରାଜା ତାର ପିତାଙ୍କର ଗଳାରେ ମୃତଶର ପ୍ରବେଶ କରିଛନ୍ତି। ଏ ସମ୍ବାଦ ଶ୍ରବଣ କରିବା ମାତ୍ରେ ଶୃଙ୍ଗୀ ନିଜର ବ୍ରହ୍ମଶକ୍ତି ପ୍ରଦର୍ଶନ କରିବା ପାଇଁ ସଙ୍ଗେ ସଙ୍ଗେ ଅନ୍ୟ ବାଳକମାନଙ୍କ ସମ୍ମୁଖରେ ନଦୀର ଜଳ ଗ୍ରହଣ କରି ଆକ୍ରମଣ କରି ସେ ମହାରାଜ ପରିଚିତଙ୍କୁ ଅଭିଶାପ ପ୍ରଦାନ କରନ୍ତି ଯେ ଆଜିଠାରୁ ସପ୍ତମ ଦିନରେ ସର୍ପଦଂଶନରେ ମହାରାଜ ପରିଚିତଙ୍କର ମୃତ୍ୟୁ ହେବ। ତେଣୁ ଏପରି ଅଭିଶାପ ପ୍ରଦାନ କରି ଶୃଙ୍ଗୀ ଯେତେବେଳେ ଆଶ୍ରମକୁ ଫେରି ଆସିଲା ସେତେବେଳେ ସେ ପିତାଙ୍କ ଗଳାରେ ମୃତ ସର୍ପକୁ ଦର୍ଶନ କରି ସେ ଅତି ଜୋରରେ କ୍ରନ୍ଦନ କରିବାକୁ ଆରମ୍ଭ କଲେ। ତାର କ୍ରନ୍ଦନ ଧ୍ୱନି ଶ୍ରବଣ କରି ଶ୍ରମିକମାନଙ୍କର ଧ୍ୟାନ ଭଗ୍ନ ହେବ ଏବଂ ଶ୍ରମିକମାନେ ନିଜ ପୁତ୍ରର କ୍ରନ୍ଦନର କାରଣ ଯେତେବେଳେ ଜିଜ୍ଞାସା କଲେ ସେତେବେଳେ ଶୃଙ୍ଗୀ ଏ ସମସ୍ତ ଘଟଣାବଳୀ ବର୍ଣ୍ଣନା ହେଲେ ଯେ ସେ କିପରି ଏ ଦେଶର ରାଜାଙ୍କୁ ଅଭିଶାପ ପ୍ରଦାନ କରିଛି। ତେଣୁ ଶ୍ରମିକ ଭଉଣୀ ଯେତେବେଳେ ଏ ସମ୍ବାଦ ପ୍ରାପ୍ତ ହେଲେ ସେ ଅତ୍ୟନ୍ତ ଦୁଃଖୀ ହେଲେ। ସେ ନିଜର ପୁତ୍ରକୁ ଭର୍ଷଣା କରି କହିଲେ ଯେ ବତ୍ସ, ତୁମେ ଯେଉଁ କାର୍ଯ୍ୟ କରିଛ ତାହା ଉଚିତ ହେଉ। ଦେଶର ରାଜା ସେ ଆମର ରକ୍ଷକ, ଯଦି ରାଜା ନ ରହିବେ ତାହେଲେ ଆମର ରକ୍ଷା କିଏ କରିବ? କିନ୍ତୁ ରାଜା ଯଦି ଏକ ତୃଷାର୍ତ୍ତ ଅବସ୍ଥାରେ ଆମ ଆଶ୍ରମକୁ ଆସିଥିଲେ କିଛି ଜଳପ୍ରାପ୍ତି ଆଶାରେ, କିନ୍ତୁ ଜଳ ପ୍ରାପ୍ତ ନହିଁ ଯଦି ସେ କ୍ରୋଧିତ ହେଇ ମୋର ଗଳାରେ ମୃତସର୍ପ ବେଷ୍ଟନ କରିଛନ୍ତି, ଏଇଟା ଗୋଟେ ବଡ଼ ଘଟଣା ନୁହେଁ, ବଡ଼ କଥା ନୁହେଁ। ଶ୍ରମିକମାନେ ସାଙ୍ଗେ ସାଙ୍ଗେ ମୃତସର୍ପକୁ ଫିଙ୍ଗିଲେ, ହେଲେ ଏଇଟା ଗୋଟେ ବଡ଼ ଘଟଣା ନୁହେଁ, କିନ୍ତୁ ଏକ ଛୋଟ ଅପରାଧ ପାଇଁ ରାଜାଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ଏହା ତୋ ପକ୍ଷରେ ଠିକ୍ ହେଉ। କିନ୍ତୁ ଯେହେତୁ ଶୃଙ୍ଗୀ ଅଭିଶାପ ଦେଇସାରିଥିଲା ତେଣୁ ଶ୍ରମିକମାନେ ଏ ଅଭିଶାପକୁ ଫେରେଇ ଆଣିପାରିଲେ ନାହିଁ। ତେଣୁ ଅତ୍ୟନ୍ତ ଦୁଃଖିତ ହୃଦୟରେ ଶ୍ରମିକମାନେ ଏହି ସମ୍ବାଦ ମହାରାଜ ପରିଚିତଙ୍କ ନିକଟକୁ ପ୍ରେରଣ କଲେ, ଅଭିଶାପ ସମ୍ବାଦ। ଏବଂ ମହାରାଜ ପରୀକ୍ଷିତ ଯେତେବେଳେ ଅଭିଶାପ କଥା ଶ୍ରବଣ କଲେ ସେତେବେଳେ ସେ ଅତ୍ୟନ୍ତ ପ୍ରସନ୍ନ ହେଲେ। ସେ ଭାବିଲେ ମୋର ଏଇ ଦୋଷ ପାଇଁ, ଅପରାଧ ପାଇଁ ଏହା ହିଁ ହେଉଛି ଉପଯୁକ୍ତ ଦଣ୍ଡ। ତେଣୁ ମହାରାଜ ପରୀକ୍ଷିତ ଏପରି ଅଭିଶାପ କଥା ଶ୍ରବଣ କରି ସେ ଜାଣିଥିଲେ ସେ ସମୟରେ ତାଙ୍କୁ କ'ଣ କରିବାକୁ ହେବ। କାରଣ ଯେହେତୁ ସେ ବାଲ୍ୟକାଳରେ ଭଗବାନ କୃଷ୍ଣଙ୍କର ଭକ୍ତ, ତେଣୁ ମୃତ୍ୟୁ ସମୟରେ ତାଙ୍କୁ କ'ଣ କରିବା ଉଚିତ ମହାରାଜ ପରୀକ୍ଷିତ ଭଲ ଭାବରେ ଜାଣିଥିଲେ। ହୁଏତ ଅନ୍ୟ କେହି ହେଇଥିଲେ ସେ ହୁଏତ ବିଚଳିତ ହେଇପଡ଼ିଥାନ୍ତା ଯେ ସେ ଅବସ୍ଥାରେ କ'ଣ କରିବ। ଯଦି କାହାକୁ କୁହାଯିବ ଯେ ଆଜିଠାରୁ ସପ୍ତମ ଦିନରେ ତୁମର ସର୍ପଦଂଶନରେ ମୃତ୍ୟୁ ହେବ, ସେ ବ୍ୟକ୍ତି ଅତ୍ୟନ୍ତ ଭୟଭୀତ ହେଇପଡ଼ିବ ଏବଂ କ'ଣ କରିବ ସେ ଜାଣିପାରିବ। କିନ୍ତୁ ମହାରାଜ ପରୀକ୍ଷିତ ଜାଣିଥିଲେ ତାଙ୍କୁ କ'ଣ କରିବାକୁ ହେବ। ତେଣୁ ସଙ୍ଗେ ସଙ୍ଗେ ମହାରାଜ ପରୀକ୍ଷିତ ନିଜର ପୁତ୍ର ଜନ୍ମଜୟକୁ ରାଜଗାଦୀରେ ଅଭିଷିକ୍ତ କରି ସେ ରାଜ୍ୟ ତ୍ୟାଗ କରେ। ରାଜ ଐଶ୍ୱର୍ଯ୍ୟ, ରାଜ ପୋଷାକ ଏବଂ ରାଜପ୍ରସାଦ ତ୍ୟାଗ କରି ମହାରାଜ ପରୀକ୍ଷିତ ଗଙ୍ଗା ନଦୀ ତଟରେ ଯାଇ ଉପବେଶନ କରେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସେ ଆଉ ଅନ୍ନ ଜଳ ଗ୍ରହଣ କରିବେ ନାହିଁ, ସେ ପ୍ରତିଜ୍ଞା କରେ ମହାରାଜ ପରୀକ୍ଷିତ। ଏହିପରି ଭାବରେ ସେ ଗଙ୍ଗା କୂଳରେ ଉପବେଶନ କରି ମୃତ୍ୟୁ ପାଇଁ ପ୍ରତୀକ୍ଷା କରିବାକୁ ଆରମ୍ଭ କଲେ ଏବଂ ଏ ସମ୍ବାଦ ଯେତେବେଳେ ଚତୁର୍ଦ୍ଦିଗରେ ପ୍ରଚାରିତ ହେଲା ଅନେକ ମୁନିଋଷି ଗଙ୍ଗା ସ୍ନାନ ବାହାନରେ ସେମାନେ ମହାରାଜ ପରୀକ୍ଷିତ କିପରି ତାଙ୍କର ପ୍ରାଣ ତ୍ୟାଗ କରୁଛନ୍ତି ତା ଦର୍ଶନ କରିବା ପାଇଁ ସବୁ ମୁନିଋଷିମାନେ ଏକତ୍ରିତ ହେଲେ ଏବଂ ମୁନିଋଷିମାନଙ୍କୁ ଦେଖି ମହାରାଜ ପରୀକ୍ଷିତ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ, ଯେଉଁ ପ୍ରଶ୍ନଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା, କେବଳ ମହାରାଜ ପରୀକ୍ଷିତଙ୍କ ପାଇଁ ନୁହେଁ, ସମଗ୍ର ମନୁଷ୍ୟ ସମାଜ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ଯଦିଓ ମହାରାଜ ପରୀକ୍ଷିତ ନିଜେ ଜାଣିଥିଲେ ତାଙ୍କୁ କ'ଣ କରିବାକୁ ହେବ, ଏ ସମୟରେ ସାତ ଦିନ ସମୟ ତାଙ୍କୁ ମିଳିଛି ମୃତ୍ୟୁ ପୂର୍ବରୁ, ତେଣୁ ଏ ସାତ ଦିନ ସମୟର ଉପଯୋଗ ସେ କିପରି ଭାବରେ କରିବେ। ତେଣୁ ସେ ମହାରାଜ ପରୀକ୍ଷିତ ମୁନିମାନଙ୍କୁ ପ୍ରଶ୍ନ କଲେ ଯେ ମୁନିଗଣ, ଆପଣମାନେ କୃପା କରି କୁହନ୍ତୁ ଯେ ପ୍ରକୃତ ପକ୍ଷେ ବ୍ୟକ୍ତିର ଜୀବନରେ କର୍ତ୍ତବ୍ୟ କ'ଣ, ସେ କ'ଣ କରିବା ଉଚିତ, ଏବଂ ବିଶେଷ ଭାବରେ ଯାହାର ମୃତ୍ୟୁ ଅତି ନିକଟରେ ସେପରି ବ୍ୟକ୍ତିର କ'ଣ କର୍ତ୍ତବ୍ୟ ହେବା ଉଚିତ। ତେବେ ସେଠାରେ ଏକତ୍ରିତ ମୁନିଋଷିମାନେ ଏପରି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ଦେବାକୁ ଆରମ୍ଭ କଲେ। କେହି କେହି କର୍ମ କଥାର ଅବଲମ୍ବନ କରୁଥିବା ମୁନିଋଷିମାନେ ସେମାନେ ମହାରାଜ ପରୀକ୍ଷିତଙ୍କୁ ଉପଦେଶ ଦେଲେ, ରାଜନ ଯେହେତୁ ତୁମର ମୃତ୍ୟୁ ଅତି ନିକଟରେ ତୁମେ ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ପ୍ରଦାନ କର, ତାଦ୍ୱାରା ତୁମେ ସମସ୍ତ ପାପରୁ ମୁକ୍ତ ହେବ। କିନ୍ତୁ ପରୀକ୍ଷିତ ମହାରାଜ ଏପରି ଉତ୍ତରକୁ ପସନ୍ଦ କରିଲେ, ସେ ଜାଣିଥିଲେ ଯେ ପ୍ରକୃତ ତାଙ୍କୁ କ'ଣ କରିବା ଉଚିତ। ପୁଣି ଆଉ କେହି ମହାରାଜ ପରୀକ୍ଷିତଙ୍କୁ ଜ୍ଞାନର ଅନୁଶୀଳନ କରିବା ପାଇଁ କହିଲେ, ମହାରାଜ ପରୀକ୍ଷିତ ମଧ୍ୟ ଏପରି ଉତ୍ତରକୁ ପସନ୍ଦ କଲେ ନାହିଁ। କେହି କେହି ଅଷ୍ଟାଙ୍ଗ ଯୋଗ ସାଧନ କରିବା ପାଇଁ ମହାରାଜ ପରୀକ୍ଷିତଙ୍କୁ ଉପଦେଶ ଦେଲେ, କିନ୍ତୁ ତଥାପି ମହାରାଜ ପରୀକ୍ଷିତ ମଧ୍ୟ ଏପରି ଉତ୍ତରକୁ ପସନ୍ଦ କଲେ ନାହିଁ। ସେ ଏପରି ଏକ ବ୍ୟକ୍ତି ଜଣେ ବ୍ୟକ୍ତିର ପ୍ରତୀକ୍ଷା କରୁଥିଲେ ଯିଏ ତାଙ୍କୁ ସଠିକ ଉତ୍ତର ଦେଇପାରିବ। ତେଣୁ ସେହି ସମୟରେ ଭଗବତ ଇଚ୍ଛାରେ ସେହି ସ୍ଥଳରେ ସୁଖଦେବ ଗୋସ୍ୱାମୀ ଆସି ଉପସ୍ଥିତ ହେଲେ। ସୁଖଦେବ ଗୋସ୍ୱାମୀ ଯିଏକି ଭଗବାନ ବ୍ୟାସଦେବଙ୍କର ପୁତ୍ର ଏବଂ ଭଗବାନଙ୍କର ଚିନ୍ତାରେ ସବୁ ସମୟରେ ତାଙ୍କର ମନ ନିମଗ୍ନ, ହରେକ ଗୁଣ କ୍ଷିପ୍ତ ମତି ଭଗବାନ ବାଦରାୟଣୀ, ବାଦରାୟଣୀ ସୁଖଦେବ ଗୋସ୍ୱାମୀ ତାଙ୍କର ମନ ସବୁ ସମୟରେ ଭଗବାନ କୃଷ୍ଣଙ୍କର ରୂପ ଗୁଣ ଲୀଳା ଚିନ୍ତାରେ ନିମଗ୍ନ। ତେଣୁ ତାଙ୍କର ବାହ୍ୟ ସ୍ମୃତି ନାହିଁ, ଏପରିକି ସେ ବାହ୍ୟ ଶରୀର ସମ୍ବନ୍ଧରେ ତାଙ୍କର ଜ୍ଞାନ ନାହିଁ। ତେଣୁ ସେ ଉଲଗ୍ନ ଅବସ୍ଥାରେ ଭ୍ରମଣ କରୁଛନ୍ତି, କୃଷ୍ଣ ଚିନ୍ତାରେ ତାଙ୍କର ମନ ନିମଗ୍ନ, ବାହ୍ୟ ଚିନ୍ତା ନାହିଁ। ତେବେ ଏପରି ଅବସ୍ଥାରେ ଯେତେବେଳେ ସେ ସେଠାରେ ଆସି ଉପସ୍ଥିତ ହେବେ, ସେ ସୁଖଦେବ ଗୋସ୍ୱାମୀଙ୍କୁ ଦର୍ଶନ କରି ସେଠାରେ ଉପସ୍ଥିତ ମୁନିଋଷିମାନେ ଦଣ୍ଡାୟମାନ ହେଇ ସେ ସୁଖଦେବ ଗୋସ୍ୱାମୀଙ୍କୁ ଆଦର ଅଭ୍ୟର୍ଥନା କଲେ ଏବଂ ତାଙ୍କ ଚରଣରେ ପ୍ରଣାମ ନିବେଦନ କଲେ। ମହାରାଜ ପରୀକ୍ଷିତ ସେ ସୁଖଦେବ ଗୋସ୍ୱାମୀଙ୍କୁ ଆସନ ପ୍ରଦାନ କରି ତାଙ୍କ ସମକ୍ଷରେ ଏହି ପ୍ରଶ୍ନ ରଖିଲେ, ଅତଃ ପୃଚ୍ଛାମି ସଂସିଦ୍ଧି ଯୋଗିନା ପରମଂ ଗୁରୁ ପୁରୁଷ ଅର୍ଥ ଯତ୍ କାର୍ଯ୍ୟ ମ୍ରିୟମାନ ସର୍ବଥା। ତେଣୁ ସୁଖଦେବ ଗୋସ୍ୱାମୀଙ୍କୁ ମହାରାଜ ପରୀକ୍ଷିତ ପ୍ରଶ୍ନ କରି କହୁଛନ୍ତି, ହେ ଯୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଯୋଗୀମାନଙ୍କର ଗୁରୁ, ଆପଣ କୃପା କରି କୁହନ୍ତୁ ଯେ ଜୀବନରେ ମନୁଷ୍ୟର କର୍ତ୍ତବ୍ୟ କ'ଣ, ମନୁଷ୍ୟକୁ କ'ଣ କରିବା ଉଚିତ। ସାଧାରଣ ଭାବରେ ଦେଖାଯାଏ ଯେ ଲୋକମାନେ କେବଳ ଅର୍ଥ ଉପାର୍ଜନ ପାଇଁ କଠୋର ପରିଶ୍ରମ କରୁଛନ୍ତି, ଦିନ ରାତି କଠୋର ପରିଶ୍ରମ କରୁଛନ୍ତି, ଏବଂ ଅର୍ଥ ଉପାର୍ଜନର ଲକ୍ଷ୍ୟ ପରିବାରର ଭରଣ ପୋଷଣ କରିବା, ଆହାର ନିଦ୍ରା ସୁରକ୍ଷା ଏବଂ ମୈଥୁନର ବ୍ୟବସ୍ଥା କରିବା, ଏଥିରେ ସେମାନେ ନିଜର ସମସ୍ତ ସମୟକୁ ଅତିବାହିତ କରୁଛନ୍ତି। ତେଣୁ ସେମାନେ ପ୍ରକୃତ ମନୁଷ୍ୟ ଜନ୍ମର ଲକ୍ଷ୍ୟ କଣ ସେମାନେ ଜାଣିପାରୁନାହାନ୍ତି। ତେଣୁ ପରୀକ୍ଷିତ ମହାରାଜ ସମସ୍ତ ଜଗତର ମଙ୍ଗଳ ପାଇଁ ଏପରି ପ୍ରଶ୍ନ କରିଛନ୍ତି ଯେ ମନୁଷ୍ୟର ପ୍ରକୃତ କର୍ତ୍ତବ୍ୟ କଣ ଜୀବନ, ସେ କଣ କରିବା ଉଚିତ। ଏବଂ ବିଶେଷ ଭାବରେ ଯେଉଁ ବ୍ୟକ୍ତି ମ୍ରିୟମାଣ, ଯାହାର ମୃତ୍ୟୁ ଅତି ନିକଟରେ, ସେପରି ବ୍ୟକ୍ତି ମୃତ୍ୟୁ ସମୟରେ କଣ କରିବା ଉଚିତ। ତେଣୁ ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ପରୀକ୍ଷିତ ମହାରାଜ କରିଛନ୍ତି ଶ୍ରୀଶୁକଦେବ ଗୋସ୍ୱାମୀ। ଏବଂ ଶ୍ରୀଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କର ଏ ପ୍ରଶ୍ନ ଶ୍ରବଣ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଛନ୍ତି ଏବଂ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଭୂୟସୀ ପ୍ରଶଂସା କରିଛନ୍ତି। ବରିଆନ ଏତେ ପ୍ରଶ୍ନ ସ୍ୱତଃ ଲୋକ ହିତାନନ୍ଦ ଆତ୍ମବିତ ସମ୍ମତ ପୁଂସା ସ୍ୱତଃକର। ତେଣୁ ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି, ହେ ରାଜନ, ତୁମେ ଯେଉଁ ପ୍ରଶ୍ନ କରିଛ ଏ ପ୍ରଶ୍ନ ସବୁଠାରୁ ଶ୍ରେଷ୍ଠ ପ୍ରଶ୍ନ, ବରିଆନ ଏ ସତରେ ପ୍ରଶ୍ନ। ଏବଂ ଏ ପ୍ରଶ୍ନ କାହିଁକି ଶ୍ରେଷ୍ଠ ନା ତୁମେ ଲୋକହିତ ପାଇଁ, ଜନସମାଜର ମଙ୍ଗଳ ପାଇଁ ଏପରି ପ୍ରଶ୍ନ କରିଛ, ଯାହାଦ୍ୱାରା ଯେ ପ୍ରଶ୍ନର ଉତ୍ତର ଶ୍ରବଣ କଲେ ସମସ୍ତ ମନୁଷ୍ୟ ସମାଜର ମଙ୍ଗଳ, ସେମାନେ ନିଜ ଜୀବନର ଲକ୍ଷ୍ୟକୁ ଉଦ୍ଦେଶ୍ୟକୁ ଜାଣିପାରିବେ, ମୃତ୍ୟୁ ସମୟରେ ସେମାନଙ୍କୁ କଣ କରିବାକୁ ହେବ ସେମାନେ ବୁଝିପାରିବେ। ତେଣୁ ଏହା ସମସ୍ତ ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ତେଣୁ କହୁଛନ୍ତି ଆତ୍ମବିତ ସମ୍ମତ ପୁଂସା ସ୍ୱତଃବ୍ୟାଧିନୀ ଯଥା। ଏ ପ୍ରଶ୍ନର ଉତ୍ତର ଆତ୍ମବିତ ଆତ୍ମତତ୍ତ୍ୱକୁ ପ୍ରାପ୍ତ ହୋଇଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମତ ଏବଂ ସମସ୍ତ ଶ୍ରବଣୀୟ ବିଷୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଶ୍ରବଣୀୟ ବିଷୟ। ତେଣୁ ଏ କଥା କହି ଶ୍ରୀଶୁକଦେବ ଗୋସ୍ୱାମୀ ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତି ତବ୍ୟତ ସ୍ମର୍ତ୍ତବ୍ୟ ଇଚ୍ଛା ତାଙ୍କ ଅଭୟ। ତେଣୁ ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି, ହେ ରାଜନ, ତୁମେ ଯଦି ଜୀବନରେ ନିର୍ଭୟ ହେବା ପାଇଁ ଚାହୁଁ, ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ଚାହୁଁ, ତାହେଲେ ତୁମକୁ ଏହି କାର୍ଯ୍ୟ କରିବାକୁ ହେବ। କଣ ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି। ତୁମେ ସେଇ ଭଗବାନ ଦେଖି ସର୍ବାତ୍ମା ସମସ୍ତ ଜୀବମାନଙ୍କର ଆତ୍ମା ସଦୃଶ, ଅର୍ଥାତ୍ ଯେଉଁ ଭଗବାନ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ପରମାତ୍ମା। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, ସେ ପରମାତ୍ମା ସେ ହେଉଛନ୍ତି ସର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ। ତାଙ୍କର ଛଅଟି ଐଶ୍ୱର୍ଯ୍ୟ ରହିଛି, ଭଗବାନଙ୍କ ସହିତ କେହି ସମକକ୍ଷ ହୋଇପାରିବେ ନାହିଁ ବା ତାଙ୍କଠାରୁ ଉର୍ଦ୍ଧୁକୁ ଯାଇପାରିବେ ନାହିଁ, ତାଙ୍କଠାରୁ ଅଧିକ ଏହି ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରିବେ ନାହିଁ। ତେବେ ଏହି ଛଅଟି ଐଶ୍ୱର୍ଯ୍ୟ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା। ସେ ଛଅଟି ଐଶ୍ୱର୍ଯ୍ୟ କ'ଣ? ପ୍ରଥମ ଐଶ୍ୱର୍ଯ୍ୟ ହେଲା ଭଗବାନ ସବୁଠାରୁ ସୁନ୍ଦର, ସେ ତାଙ୍କର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ ରହିଛି। ଭଗବାନ ଯେପରି ସୁନ୍ଦର କେହି ହେଇପାରିବେନି, ତାଙ୍କଠାରୁ ଅଧିକ କେହି ତାଙ୍କ ସହିତ ସମକକ୍ଷ ବା ଅଧିକ କେହି ସୁନ୍ଦର ହୋଇପାରିବେ। ତେଣୁ ସେ ହେଉଛନ୍ତି ସର୍ବଶ୍ରେଷ୍ଠ ସୁନ୍ଦର ବ୍ୟକ୍ତି, ସର୍ବସୌନ୍ଦର୍ଯ୍ୟର ଆଗା, ଏହା ହେଉଛି ଭଗବାନଙ୍କର ଗୋଟିଏ ଐଶ୍ୱର୍ଯ୍ୟ। ଦ୍ୱିତୀୟ ଐଶ୍ୱର୍ଯ୍ୟ, ଭଗବାନ ସବୁଠାରୁ ଶକ୍ତିଶାଳୀ, ତାଙ୍କ ସହିତ ସମକକ୍ଷ କେହି ଶକ୍ତି ବା ବଳରେ ହୋଇପାରିବେ ବା ତାଙ୍କଠାରୁ ଉର୍ଦ୍ଧ୍ୱକୁ କେହି ଯାଇପାରିବେନି ବଳରେ। ତେଣୁ ସେ ସର୍ବଶକ୍ତିମାନ, ସର୍ବସୌନ୍ଦର୍ଯ୍ୟବାନ ଏବଂ ସର୍ବଶ୍ରେଷ୍ଠ ଧନବାନ, ସେ ହେଉଛନ୍ତି ଲକ୍ଷ୍ମୀପତି। ସଂସାରରେ ଯଦି କାହିଁ କେତେ ଧନ ରହିଛି ତାହେଲେ ସେ ବ୍ୟକ୍ତି ଗର୍ବ ଅନୁଭବ କରୁଛି, କିନ୍ତୁ ସେ ଧନ କାହାର ପ୍ରାପ୍ତ ହେଉଛି? ଲକ୍ଷ୍ମୀପତି ଭଗବାନ କୃଷ୍ଣଙ୍କର ପ୍ରାପ୍ତ ତାଙ୍କର କୃପା ନହେଲେ କେହି ଧନ ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ସେ ଭଗବାନ ସେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଧନୀ ବ୍ୟକ୍ତି ସଂସାର। ତାଙ୍କ ସହିତ ଧନରେ କେହି ସମକକ୍ଷ ହେଇପାରିବେ, ସର୍ବଶ୍ରେଷ୍ଠ ଧନବାନ ବ୍ୟକ୍ତି। ଏବଂ ତା ସହିତ ଆଉ ଗୋଟିଏ ଏସିଡ଼ ହେଉଛି ସେ ସବୁଠାରୁ ଯଶସ୍ୱୀ। ତାଙ୍କର ଯଶ ଅନାଦି କାଳରୁ ଭକ୍ତମାନେ ଗାନ କରୁଛନ୍ତି। ସଂସାରରେ ଯଦି କେହି ଯଶସ୍ୱୀ ହୁଏ କିଛି ସମୟ ପାଇଁ ଲୋକମାନେ ତାକୁ ମନେ ରଖିଥାନ୍ତି, ତାର ମୃତ୍ୟୁ ପରେ ଲୋକମାନେ ତାକୁ ଭୁଲିଯାଆନ୍ତି। କିନ୍ତୁ ଭଗବାନ ଏତେବେଳେ ଯଶସ୍ୱୀ ବ୍ୟକ୍ତି ଯେ ଅନାଦି କାଳରୁ ତାଙ୍କର ଗୁଣଗାନ ହେଇଚାଲିଛି, ତଥାପି ତାଙ୍କର ଗୁଣଗାନ କେହି ଶେଷ କରିପାରୁନାହାନ୍ତି। ଏପରିକି ଅନନ୍ତ ଦେବ ଯିଏକି ଭଗବାନଙ୍କର ଅଂଶ ଅବତାର, ଅନାଦି କାଳରୁ ଅନନ୍ତ ଦେବ ସହସ୍ର ମୁଖରେ ଭଗବାନଙ୍କର ଦଶଗାନ କରୁଛନ୍ତି, ଏପର୍ଯ୍ୟନ୍ତ ସେ ଦଶଗାନକୁ ଶେଷ କରିପାରୁନାହାନ୍ତି। ତେଣୁ ସେ ହେଉଛନ୍ତି ପରମ ଯଶସ୍ୱୀ ବ୍ୟକ୍ତି ଏବଂ ସେ ହେଉଛନ୍ତି ସର୍ବଶ୍ରେଷ୍ଠ ଜ୍ଞାନୀ, ଜ୍ଞାନରେ ମଧ୍ୟ ସର୍ବଶ୍ରେଷ୍ଠ। ପ୍ରକୃତ ଜ୍ଞାନ ତାଙ୍କଠାରୁ ଆସୁଛି। ବ୍ରହ୍ମା ମଧ୍ୟ ସୃଷ୍ଟିର ପ୍ରଥମ ଜୀବ ବ୍ରହ୍ମା ଭଗବାନଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ପ୍ରଥମ ଜ୍ଞାନ ବେଦ ଜ୍ଞାନ, ଶ୍ରୀମଦ ଭାଗବତର ଜ୍ଞାନ ବ୍ରହ୍ମା ପ୍ରଥମେ ଭଗବାନ କୃଷ୍ଣଙ୍କ ଠାରୁ ପ୍ରାପ୍ତ ହେଲେ। ତେଣୁ ସେ ସବୁଠାରୁ ବଡ଼ ଜ୍ଞାନୀ ଏବଂ ବୈରାଗୀ। ଭଗବାନ କୃଷ୍ଣ ସର୍ବଶ୍ରେଷ୍ଠ ତ୍ୟାଗୀ, ତାଙ୍କ ପରି ତ୍ୟାଗ କେହି କରିପାରିବେ ନାହିଁ। ଯଦିଓ ଭଗବାନ ଶ୍ରୀକୃଷ୍ଣ 16,108 ରାଣୀଙ୍କୁ ବିବାହ କରିଥିଲେ, କିନ୍ତୁ ଭଗବାନ କାହା ପ୍ରତି ଆସକ୍ତ ନଥିଲେ। କେବଳ ରାଣୀମାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସେ ବିବାହ କରିଛନ୍ତି। ତେଣୁ ରାଣୀମାନେ ଚାହୁଁଥିଲେ ଭଗବାନ କୃଷ୍ଣଙ୍କୁ ପତି ରୂପରେ ପ୍ରାପ୍ତ ହେବା, କୃଷ୍ଣଙ୍କର କୌଣସି ଆବଶ୍ୟକତା ନଥିଲା। ତେଣୁ ସେ ହେଉଛନ୍ତି ପରମ ତ୍ୟାଗୀ, କାହା ପ୍ରତି ଆତ୍ମାରାମ, ଆତ୍ମାରେ ସେ ରମଣ କର। ତେଣୁ କାହା ପ୍ରତି ଆସକ୍ତି ନାହିଁ, ପରମ ଅନାସକ୍ତ। ତେଣୁ ଭଗବାନ ସରଳ ଐଶ୍ୱର୍ଯ୍ୟଯୁକ୍ତ ଏବଂ ହରି। ତେଣୁ ପ୍ରକୃତ ପକ୍ଷେ ଯେଉଁମାନଙ୍କ ନିକଟରେ 6ଟି ଐଶ୍ୱର୍ଯ୍ୟ ରହିଥିବ ସେହିମାନେ ହିଁ କେବଳ ଭଗବାନ ପଦରେ ଅଛି। ତେଣୁ ଆଜିକାଲି ଯେଉଁ ସସ୍ତା ଭଗବାନ କଳିଯୁଗରେ ବାହାରିଛନ୍ତି, ଅନେକ ସସ୍ତା ଭଗବାନ, ଯେକୌଣସି ବ୍ୟକ୍ତି ରାତାରାତି ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି। ତେଣୁ ଆମେ ଦେଖିବା ସେମାନଙ୍କୁ ଯେ ସେମାନଙ୍କ ନିକଟରେ କ'ଣ ଏଇ 6ଟି ଐଶ୍ୱର୍ଯ୍ୟ ରହିଛି, ଯଦି 6ଟି ଐଶ୍ୱର୍ଯ୍ୟ ରହିଥିବ ତାହେଲେ ସେମାନେ ଭଗବାନ ପଦରାଚ୍ୟ। କିନ୍ତୁ ସେମାନଙ୍କ ନିକଟରେ 6ଟି ଐଶ୍ୱର୍ଯ୍ୟ ନାହିଁ, ଯେଉଁମାନଙ୍କ ନିକଟରେ 6ଟି ଐଶ୍ୱର୍ଯ୍ୟ ଥିବ ସେମାନେ ହିଁ ପ୍ରକୃତ ଭଗବାନ। ତେଣୁ ଭଗବାନଙ୍କର ଯେତେ ସବୁ ଅବତାର ସେମାନେ ମଧ୍ୟ ତାଙ୍କ ନିକଟରେ ସବୁ ଐଶ୍ୱର୍ଯ୍ୟ ରହିଛି। ତେବେ ଭଗବାନଙ୍କୁ ପୁଣି ଶୁକ୍ରଦେବ ଗୋସ୍ୱାମୀ କହୁଛନ୍ତି ସେ ହରି, ତାଙ୍କର ଅନ୍ୟ ନାମ ହେଉଛି ହରି। ହରି ଅର୍ଥାତ୍ ହରଣ କରନ୍ତି। କଣ ହରଣ କରନ୍ତି? ଜୀବମାନଙ୍କର ଦୁଃଖକୁ ହରଣ କରିଥାନ୍ତି, ସେଥିପାଇଁ ତାଙ୍କର ନାମ ହେଉଛି ହରି। ଭଗବାନ ଈଶ୍ୱର ହରି ଏବଂ ଈଶ୍ୱର ଅର୍ଥାତ୍ ନିୟନ୍ତ୍ରଣକାରୀ, ଯେ ସମସ୍ତ ଜଗତକୁ ନିୟନ୍ତ୍ରିତ କରୁଛନ୍ତି, ସମସ୍ତ ଦେବତାମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଏ ସଂସାର ତାଙ୍କ ନିୟନ୍ତ୍ରଣରେ ରହିଛି, ତେଣୁ ସେ ହେଉଛନ୍ତି ପରମ ଈଶ୍ୱର, ପରମ ନିୟନ୍ତ୍ରଣକାରୀ। ତେଣୁ ସୁରକ୍ଷିତ ଗୋସ୍ୱାମୀ କହୁଛନ୍ତି, ହେ ରାଧବ, ତୁମେ ଯଦି ଏ ସଂସାରରେ ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ଚାହଁ, ତାହେଲେ ତୁମେ ସେହି ଭଗବାନଙ୍କର, ସେହି ଭଗବାନ ଯିଏକି ସମସ୍ତଙ୍କର ଦୁଃଖକୁ ଦୂର କରିପାରନ୍ତି, ଯେ ସମସ୍ତଙ୍କର ନିୟନ୍ତ୍ରଣକାରୀ, ସେ ସାରା ବିଶ୍ୱରେ ଦେଖ ତୁମେ ସେଇ ଭଗବାନଙ୍କ କଥା ଶ୍ରଦ୍ଧା ଶ୍ରବଣ କର କୀର୍ତ୍ତିତବ୍ୟ ସେ ଭଗବାନଙ୍କର କଥା ଶ୍ରବଣ କର ଏବଂ କୀର୍ତ୍ତନ କର ତାଙ୍କର କଥା କୀର୍ତ୍ତନ ଏବଂ ନାମ କୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ରାମ ହରେ ହରେ ତେଣୁ ଭଗବାନଙ୍କର ନାମ କୀର୍ତ୍ତନ ଏବଂ ଗୁଣ କୀର୍ତ୍ତନ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଏବଂ ସେ ଭଗବାନଙ୍କର କଥା ସ୍ମରଣ କର ସବୁ ସମୟରେ କୃଷ୍ଣଙ୍କର ରୂପ ଗୁଣ ଲୀଳା ଆଦି ମନ ମଧ୍ୟରେ ସ୍ମରଣ କର ତାହେଲେ ତୁମେ ସଂସାର ଭୟରୁ ସଂସାରର ମୃତ୍ୟୁ ଭୟରୁ ତୁମେ ରକ୍ଷା ପାଇପାରିବ ପୁଣି କହୁଛନ୍ତି ତସ୍ମାତ୍ ସର୍ବାତ୍ମ ନାରାୟଣ ହୃଦିତ ଗୁରୁ କେଶବ ମ୍ରିୟମାନ ହି ଅବହିତ ତପଦାସୀ ପରାଙ୍ଗତି ହେ ରାଜନ ତୁମେ ସେଇ ସମସ୍ତଙ୍କର ଆତ୍ମସ୍ୱରୂପ ଭଗବାନ କୃଷ୍ଣଙ୍କ ହୃଦୟରେ ଧାରଣ କର ଏବଂ ସେ କେଶବ କୃଷ୍ଣଙ୍କ ହୃଦୟରେ ଧାରଣ କଲେ କଣ ହବ ନା ମ୍ରିୟମାନ ବ୍ୟକ୍ତି ମଧ୍ୟ ଯେ ବ୍ୟକ୍ତି ମୃତ୍ୟୁକୁ ପ୍ରାପ୍ତ ହେବା ପାଇଁ ଯାଉଛି ସେ ବ୍ୟକ୍ତି ମଧ୍ୟ ପରମ ଗତିକୁ ପ୍ରାପ୍ତ ହେବ ତେଣୁ ମ୍ରିୟମାନ ବ୍ୟକ୍ତିର କର୍ତ୍ତବ୍ୟ କଣ ନା ସେ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବ ତାଙ୍କର ନାମ କୀର୍ତ୍ତନ କରିବ ଗୁଣ କୀର୍ତ୍ତନ କରିବ ଏବଂ ତାଙ୍କୁ ସ୍ମରଣ କରିବ ହୃଦୟରେ ମନ ମନ ତେଣୁ ମୃତ୍ୟୁ ସମୟରେ ଏପରି କରିବା ପାଇଁ ହେଲେ ବ୍ୟକ୍ତିକୁ ସାରା ଜୀବନ ଏପରି ଅଭ୍ୟାସ କରିବାକୁ ହେବ ତାହା ହିଁ ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ ଯେ ମନୁଷ୍ୟ ତାର ଜୀବନରେ ଏପରି ପରିସ୍ଥିତି ସୃଷ୍ଟି କରିବା ଉଚିତ ଯେପରି ବୈଷ୍ଣବମାନଙ୍କ ମୁଖରୁ ଭକ୍ତମାନଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ କରିବାର ସୁଯୋଗ ବାହାର କରିବ ବିଶେଷ ଭାବରେ କଳିଯୁଗରେ ବୈଷ୍ଣବମାନଙ୍କ ମୁଖରୁ ହରିକଥା ଶ୍ରବଣ କରିବାର ସୌଭାଗ୍ୟ ସବୁ ସମୟରେ ପ୍ରାପ୍ତ ହେଇନଥାଏ କଳିଯୁଗରେ ସତ୍ସଙ୍ଗ ଲାଭ ହେବା ଦୁର୍ଲଭ ତେଣୁ ଯଦି କେତେବେଳେ ସେପରି ସୁଯୋଗ ଉପସ୍ଥିତ ହେଉଛି ତାହେଲେ ସବୁ କାମ ପଛରେ ପକାଇ ଆମେ ସେ ସୁଯୋଗର ସଦୁପଯୋଗ କରିବା ଉଚିତ ବୈଷ୍ଣବମାନଙ୍କ ମୁଖରୁ ଭକ୍ତଙ୍କ ମୁଖରୁ ଭଗବାନଙ୍କର କଥା ଶ୍ରବଣ କରିବା ତାଦ୍ୱାରା ହୃଦୟରେ ଭକ୍ତି ଉତ୍ପନ୍ନ ହେବ ଭଗବାନ କୃଷ୍ଣଙ୍କ ପ୍ରତି ହୃଦୟରେ ଭକ୍ତି ଉତ୍ପନ୍ନ ହେବ ଆମର ହୃଦୟ ସଂଶୋଧିତ ହେବ ଆମର ସବୁ ପାପ କ୍ଷୟ ହେଇଯିବ ଏସବୁ ଭଗବାନଙ୍କ କଥା ଶ୍ରବଣର ମହିମା ରହିଛି ତେଣୁ ସ୍ୱସ୍ତଦେବ ଗୋସ୍ୱାମୀ କହୁଛନ୍ତି ହେ ରାଜନ ତୁମେ ସେ ଭଗବାନ କୃଷ୍ଣଙ୍କୁ ହୃଦୟରେ ଧାରଣ କର ତାଙ୍କର କଥା ଶ୍ରବଣ କର ତାଙ୍କର ସ୍ମରଣ କର ତାଙ୍କର ନାମ କୀର୍ତ୍ତନ କର ଏବଂ ତାଙ୍କର ଗୁଣ କୀର୍ତ୍ତନ କର ତାଦ୍ୱାରା ତୁମେ ଏଇ ମୃତ୍ୟୁ ଭୟରୁ ତୁମେ ରକ୍ଷା ପାଇପାରିବ ତେଣୁ ଏପରି ଯେତେବେଳେ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଉତ୍ତର ଦେଲେ ସେତେବେଳେ ପରୀକ୍ଷିତ ମହାରାଜ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ସେ ଏପରି ଉତ୍ତରର ଆଶା କରୁଥିଲେ ଯେ ଉତ୍ତର ସେ ଅନ୍ୟ କାହାରିଠାରୁ ପାଇପାରିବନି ଯେହେତୁ ସୁଖଦେବ ଗୋସ୍ୱାମୀ ଆତ୍ମାରାମ ଥିଲେ ଏବଂ ଭଗବତ ସାକ୍ଷାତକାର କରିଥିଲେ ତେଣୁ ସେ ସଠିକ ଉତ୍ତର ଦେଲେ ମହାରାଜ ପରୀକ୍ଷିତଙ୍କ ପ୍ରଶ୍ନ ତେଣୁ ମହାରାଜ ପରୀକ୍ଷିତ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀଙ୍କୁ କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ କରୁଛନ୍ତି ସେ କୃଷ୍ଣ କଥା ଏଇ ସାତ ଦିନ ଧରି ଶ୍ରବଣ କରିବା ପାଇଁ ମହାରାଜ ପରୀକ୍ଷିତ ମନସ୍ଥ କରି କୃଷ୍ଣଙ୍କ ସମ୍ବନ୍ଧରେ ପ୍ରଶ୍ନ କରୁଛନ୍ତି ଯେ ଭଗବାନ କୃଷ୍ଣ କିପରି ଭାବରେ ଏ ସଂସାରରେ ବିଭିନ୍ନ ଅବତାର ଗ୍ରହଣ କଲେ ଏବଂ ବିଭିନ୍ନ ଅବତାରରେ ଭଗବାନ କୃଷ୍ଣ କେଉଁ କେଉଁ ଲୀଳାମାନ କଲେ ଏବଂ ଭଗବାନ କୃଷ୍ଣ କିପରି ସଂସାର ସୃଷ୍ଟି ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି କିପରି ଭାବରେ ଜଗତର ଧ୍ୱଂସ ହେଉଛି ଏସବୁ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି ମହାରାଜ ପରୀକ୍ଷିତ ଏବଂ ସାତ ଦିନ ଧରି କଥା କୀର୍ତ୍ତନ କରି ଚାଲିଛନ୍ତି। ତେଣୁ ଯେତେବେଳେ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରସ୍ତୁତ ଗୋସ୍ୱାମୀ ସୋମବଂଶ ଏବଂ ସୂର୍ଯ୍ୟବଂଶ କ୍ଷତ୍ରିୟମାନଙ୍କର ଦୁଇଟି ବଂଶ ରହିଛି ସଂସାର। ଏକ ଗୋଟିଏ ହେଉଛି ସୂର୍ଯ୍ୟବଂଶ, ଆଉ ଗୋଟିଏ ହେଉଛି ଚନ୍ଦ୍ରବଂଶ ବା ସୋମବଂଶ। ତେଣୁ ସେ ବଂଶରେ ଯେଉଁ ରାଜାମାନେ ହେଲେ ସେମାନଙ୍କ କଥା ଶ୍ରୀଶୁକଳ ଗୋସ୍ୱାମୀ ବର୍ଣ୍ଣନା କରେ। ତେଣୁ ସେମାନେ ଶ୍ରୀଶୁକଳ ଗୋସ୍ୱାମୀଙ୍କ ଠାରୁ ମହାରାଜ ପରୀକ୍ଷିତ ସୋମବଂଶ ଏବଂ ସୂର୍ଯ୍ୟବଂଶ ବଂଶୀ ରାଜାମାନଙ୍କର ବର୍ଣ୍ଣନା ଶ୍ରବଣ କରିସାରିବା ପରେ ପୁଣି ପ୍ରଶ୍ନ କରୁଛନ୍ତି ଶ୍ରୀଶୁକଳ ଗୋସ୍ୱାମୀ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି, କଥିତ ବଂଶ ବିସ୍ତାର ଭବତା ଆସମ ସୂର୍ଯ୍ୟ। ହେ ଶ୍ରୀଶୁକଳ ଗୋସ୍ୱାମୀ, ଆପଣ କୃପା କରି ସୋମବଂଶ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କର କଥା ବିସ୍ତାର ପୂର୍ବକ କହିଲେ। ରାଜ୍ୟାଂଶ ଉଭୟ ବଂଶାଳନା ଚରିତ ପରମାଦ୍ଭୁତ, ଯେ ଉଭୟ ବଂଶର ରାଜାମାନଙ୍କର ଚରିତ ଅତ୍ୟନ୍ତ ଅଦ୍ଭୁତ ଚରିତ। ସେମାନେ ସମସ୍ତେ ଏହି ଉଭୟ ବଂଶର ରାଜାମାନେ ଭଗବାନଙ୍କର ଭକ୍ତ, ତେଣୁ ସେମାନଙ୍କର ଚରିତ ଅତ୍ୟନ୍ତ ଅଦ୍ଭୁତ ଚରିତ। ତେଣୁ ଆପଣ କୃପା କରି ସେସବୁ ରାଜାମାନଙ୍କର ବଂଶାବଳୀ ବର୍ଣ୍ଣନା କରେ। ତେବେ ବର୍ତ୍ତମାନ ପରୀକ୍ଷିତ ମହାରାଜ ବିଶେଷ ଭାବରେ କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ କରୁଛନ୍ତି। ଭଗବାନ କୃଷ୍ଣଙ୍କର ଅବତାର ସମୟର ଲୀଳାମାନ ଶ୍ରବଣ କରିବା ପାଇଁ ସେ ଇଚ୍ଛା କରିଛନ୍ତି। ତେଣୁ ମହାରାଜ ପରୀକ୍ଷିତ ଶ୍ରୀଶୁକଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି, ଅବତରିଆ ଯଦୁବଂଶେ ଭଗବାନ ଭୂତ ଭାବନ, ଯେଉଁ ଭଗବାନ ଭୂତ ଭାବନ ସମସ୍ତ ପ୍ରାଣୀମାନଙ୍କର ଭାବକୁ ଗ୍ରହଣ କରିଥାନ୍ତି, ସେ ଭାବଗ୍ରାହୀ, ତେଣୁ ସେ ଭଗବାନ ଶ୍ରୀକୃଷ୍ଣ ଅବତରିୟ ଯଦୁବଂଶେ ଯଦୁବଂଶରେ ଅବତାର ଗ୍ରହଣ କଲେ ଭଗବାନ। କୃତବାନ ୟାନି ବିଶ୍ୱାତ୍ମା ତାମି ବଦ ବିସ୍ତର, ତେଣୁ ସେ ଭଗବାନ ଶ୍ରୀକୃଷ୍ଣ ଯିଏକି ସମଗ୍ର ବିଶ୍ୱର ଆତ୍ମା ସଦୃଶ, ସେହି ଭଗବାନ ଯାହା ଯାହା ସବୁ ଲୀଳା କରିଛନ୍ତି ଏ ସଂସାରରେ ତାକୁ ଆପଣ ବିସ୍ତାର ପୂର୍ବକ ମୋ ସମ୍ମୁଖରେ ବର୍ଣ୍ଣନା କର। ତେଣୁ ଏପରି ପ୍ରଶ୍ନ କରି ବର୍ତ୍ତମାନ ମହାରାଜ ପରୀକ୍ଷିତ ଭଗବାନ କୃଷ୍ଣଙ୍କର ସ୍ମରଣ କରୁଛନ୍ତି। ଯେଉଁ କୃଷ୍ଣଙ୍କ ସମ୍ବନ୍ଧରେ ସେ ଶ୍ରବଣ କରିବା ପାଇଁ ଶ୍ରୀଶୁକଦେବ ଗୋସ୍ୱାମୀଙ୍କ ନିକଟରେ ନିଜର ଅଭିଳାଷ ବ୍ୟକ୍ତ କରିଛନ୍ତି, ବର୍ତ୍ତମାନ ନିଜେ ସେହି କୃଷ୍ଣଙ୍କୁ ସ୍ମରଣ କରି ମହାରାଜ ପରୀକ୍ଷିତ ନିଜର କୃତଜ୍ଞତା ବ୍ୟକ୍ତ କରୁଛନ୍ତି ଭଗବାନ କୃଷ୍ଣଙ୍କ ଚରଣରେ। କାରଣ ତାଙ୍କ ବଂଶରେ ଏବଂ ତାଙ୍କ ଜୀବନରେ ଭଗବାନ କୃଷ୍ଣଙ୍କର ମହାନ ଭୂମିକା ରହିଛି। ତେଣୁ ନିଜର ପ୍ରଥମେ ନିଜର ବଂଶ ପ୍ରତି ଭଗବାନ କୃଷ୍ଣଙ୍କର କୃପାର ବର୍ଣ୍ଣନା କରି ମହାରାଜ ପରୀକ୍ଷିତ ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି, ପିତା ମହାମେ ସମରେ ଅମରନ୍ଦରେ ଦେବବ୍ରତା ଦାସି ରଥେଇ ତିମିଙ୍ଗଳେ ଦୂରତ୍ୟ ଏବଂ କୌରବ ସୈନ୍ୟ ସାଗରମ କୃତ୍ୱା ଅତରଂ ବତ୍ସ ପଦଂ ସ୍ମୟତ୍ଵା। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ପିତା ମହାମେ ସମରେ ଅମରନ୍ଦରେ, ଏ ଯେଉଁ କୁରୁକ୍ଷେତ୍ର ସମର ବା କୁରୁକ୍ଷେତ୍ର ଯୁଦ୍ଧରେ ମୋର ପିତାମହ ମାନେ, ଅର୍ଥାତ୍ ପରୀକ୍ଷିତ ମହାରାଜଙ୍କର ପିତାମହ ହେଲେ ପାଣ୍ଡବ ପଞ୍ଚ ପାଣ୍ଡବ, ତାଙ୍କର ପିତା ହେଲେ ଅଭିମନ୍ୟୁ, ଅଭିମନ୍ୟୁଙ୍କର ପିତା ହେଲେ ଅର୍ଜୁନ, ତେଣୁ ପଞ୍ଚ ପାଣ୍ଡବ ମାନେ ମହାରାଜ ପରୀକ୍ଷିତଙ୍କର ପିତାମହ। ତେଣୁ ପରୀକ୍ଷିତ ମହାରାଜ ସେ କୁରୁକ୍ଷେତ୍ର ଯୁଦ୍ଧ କଥା ସ୍ମରଣ କରି ଶୁକଦେବ ଗୋସ୍ୱାମୀଙ୍କ ସମ୍ମୁଖରେ କହୁଛନ୍ତି, ନିଜର କୃତଜ୍ଞତା ବ୍ୟକ୍ତ କରୁଛନ୍ତି ଭଗବାନ କୃଷ୍ଣଙ୍କ ପ୍ରତି, ଯେ ଭଗବାନ କୃଷ୍ଣ ତାଙ୍କର ବଂଶ ପ୍ରତି କେତେ କୃପା କରିଛନ୍ତି। ତେଣୁ ସେ କହୁଛନ୍ତି ପିତାମହାମେ ସମରେ ଅମରନ ଦେଇ ଦେବବ୍ରତ ଯାହାକି ରଥେ ତିମିନ୍ଦରେ। ଏ କୁରୁକ୍ଷେତ୍ର ଯୁଦ୍ଧ ରୂପି ସାଗରରେ, ଯଦି କୁରୁକ୍ଷେତ୍ର ଯୁଦ୍ଧକୁ ଏକ ସାଗର ବା ସମୁଦ୍ର ସହିତ ତୁଳନା କରାଯାଏ, ତାହେଲେ କୁରୁକ୍ଷେତ୍ର ଯୁଦ୍ଧ ରୂପି ସମୁଦ୍ରରେ ଅମରଞ୍ଜୟୀ ଅର୍ଥାତ୍ ଦେବତାମାନଙ୍କୁ ଜୟ କରିବାରେ ସକ୍ଷମ କିଏ ନା ଦେବବ୍ରତ ଅର୍ଥାତ୍ ଭୀଷ୍ମଦେବ କରି ଅତିରଥି ତିମିଙ୍ଗଳେ। ଭୀଷ୍ମଦେବ ଅତିରଥି ଥିଲେ ଯିଏକି ଯୁଦ୍ଧରେ ଦେବତାମାନଙ୍କୁ ମଧ୍ୟ ଜୟ କରିବାର ସାମର୍ଥ୍ୟ ତାଙ୍କର ଥିଲା। ତେବେ ଅତିରଥି କାହାକୁ କୁହାଯାଏ, ଯେଉଁମାନେ ଅସଂଖ୍ୟ ଯୋଦ୍ଧାମାନଙ୍କ ସହିତ ଏକ ସମୟରେ ଯୁଦ୍ଧ କରିପାରନ୍ତି ସେମାନଙ୍କୁ ଅତିରଥି ବୋଲି କୁହାଯାଏ। ଯେଉଁମାନେ ମହାରଥୀ, ରଥୀ ମହାରଥୀ ଏବଂ ଅତିରଥୀ, ଯେଉଁମାନେ ରଥୀ ସେମାନେ 1000 ଯୋଦ୍ଧାଙ୍କ ସହିତ ଏକ ସମୟରେ ଯୁଦ୍ଧ କରିପାରିବେ, କିନ୍ତୁ ଯେଉଁମାନେ ମହାରଥୀ ସେମାନେ 10000 ଯୋଦ୍ଧାଙ୍କ ସହିତ ଏକ ସମୟରେ ଯୁଦ୍ଧ କରିପାରିବେ, କିନ୍ତୁ ଯେଉଁମାନେ ଅତିରଥୀ ସେମାନେ ଅସଂଖ୍ୟ ଯୋଦ୍ଧାମାନଙ୍କ ସହିତ ଏକ ସମୟରେ ଯୁଦ୍ଧ କରିପାରିବେ 10000 ଅଧିକ। ତେଣୁ ଦେବବ୍ରତ ଅର୍ଥାତ୍ ଭୀଷ୍ମଦେବ ଏପରି ଜଣେ ଅତିରଥୀ ଥିଲେ ଏବଂ କୁରୁକ୍ଷେତ୍ର ଯୁଦ୍ଧରେ ଦେବବ୍ରତ ଆଦି ଅର୍ଥାତ୍ ଭୀଷ୍ମ ଆଦି ଅତିରଥୀ ମାନେ ରହିଲେ। କେବଳ ଏକମାତ୍ର ଭୀଷ୍ମ ଯେ ଅତିରଥୀ ଥିଲେ ତାହା ନୁହଁ, ଦ୍ରୋଣ କର୍ଣ୍ଣ ଆଦି ଅତିରଥୀ ମାନେ ମଧ୍ୟ ରହିଲେ ଏବଂ ସେମାନେ ଦେବତାମାନଙ୍କୁ ଯୁଦ୍ଧରେ ଜୟ କରିବା ପାଇଁ ସମର୍ଥ ଥିଲେ। ତେଣୁ କୁରୁକ୍ଷେତ୍ର ଯୁଦ୍ଧ ରୂପେ ଯେଉଁ ସାଗର, ତାକୁ ପାର କରିବା ପାଣ୍ଡବମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଏଇ କୁରୁକ୍ଷେତ୍ର ଯୁଦ୍ଧ ରୂପେ ସାଗରରେ ସମୁଦ୍ରରେ ଦେବବ୍ରତ ଭୀଷ୍ମ ଆଦି ଭୀଷ୍ମ ଦ୍ରୋଣ ଆଦି ଯେଉଁ ଅତିରଥୀମାନେ ସେମାନେ ସବୁ ତିମିଙ୍ଗଳ ସଦୃଶ ଥିଲେ। ତିମିଙ୍ଗଳ ବହୁତ ବଡ଼ ଜୀବ, ତିମି ସମୁଦ୍ର ପାର କରିବାକୁ ହେଲେ ଅତ୍ୟନ୍ତ କଠିନ ହୋଇଥାଏ। ଜାହାଜରେ ସମୁଦ୍ର ଯଦିଓ ପାର କରାଯାଏ, ତଥାପି ଜାହାଜରେ ମଧ୍ୟ ସମୁଦ୍ର ପାର ହେବା ଅତ୍ୟନ୍ତ କଠିନ। ଅନେକ ସମୟରେ ଜାହାଜରେ ସମୁଦ୍ର ପାର ହେଉଥିବା ଅବସ୍ଥାରେ ଝଡ଼ ତୋଫାନ ଆସେ ଏବଂ ସେ ଝଡ଼ ତୋଫାନ ଦ୍ୱାରା ଅନେକ ସମୟରେ ଜାହାଜ ବୁଡ଼ି ଯାଇଥାଏ ସମୁଦ୍ରରେ। କିମ୍ବା ଅନେକ ସମୟରେ ତିମିଙ୍ଗଳ ଅର୍ଥାତ୍ ବଡ଼ ବଡ଼ ତିମି ମାଛମାନେ, ଯେଉଁମାନେ ଛୋଟ ଛୋଟ ତିମି ମାଛକୁ ମଧ୍ୟ ଗିଳିପାରନ୍ତି, ସେମାନେ ସମୁଦ୍ରରେ ରଖନ୍ତି। ଏପରିକି ବଡ଼ ବଡ଼ ତିମିଙ୍ଗଳ ମାନେ ଗୋଟିଏ ଗୋଟିଏ ଜାହାଜକୁ ଅତି ସହଜରେ ଗିଳିପାରିବେ। ତେଣୁ ଯଦି ଜାହାଜ ଏପରି ତିମିଙ୍ଗଳ ମାନଙ୍କ ସମ୍ମୁଖରେ ପଡ଼ିଗଲା, ତାହେଲେ ସେ କ୍ଷେତ୍ରରେ ବଞ୍ଚିବା ସମ୍ଭବପର ହୁଏ। ଜାହାଜ ନିଶ୍ଚିତ ଭାବରେ ବୁଡ଼ିଯିବ ବା ତିମିଙ୍ଗଳ ତାକୁ ଗିଳିଯିବ। ତେଣୁ ଏପରି ଅବସ୍ଥାରେ ସମୁଦ୍ର ପାର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ କୁରୁକ୍ଷେତ୍ର ଯୁଦ୍ଧ ରୂପେ ସମୁଦ୍ରରେ ଭୀଷ୍ମ ଦ୍ରୋଣ ଆଦି ବଡ଼ ବଡ଼ ତିମିଙ୍ଗଳ ମାଛମାନେ ସବୁ ରହିଛନ୍ତି, ଯେଉଁମାନେ ପାଣ୍ଡବମାନଙ୍କୁ ଅତି ସହଜରେ ଗିଳି ଯାଇଥାନ୍ତି। ପାଣ୍ଡବମାନଙ୍କର କୁରୁକ୍ଷେତ୍ର ଯୁଦ୍ଧରେ ବିଜୟୀ ହେବାର କୌଣସି ଆଶା ନଥିଲା। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଦୂର ସେବଂ କୌରବ ସୈନ୍ୟ ସାଗର, ଯେ କୌରବ ସୈନ୍ୟ ସାଗର କୌରବ ସେନା ରୂପୀ ଯେଉଁ ସମୁଦ୍ର, ତାକୁ ପାର କରିବା ଦୂରତ୍ୟ ଅତ୍ୟନ୍ତ କଠିନ ଥିଲା, କିନ୍ତୁ କୃତ୍ୱା ଅଚରଣ ବତ୍ସ ପଦମ ସ୍ମୟପ୍ଲବା, କିନ୍ତୁ ମୋର ପିତାମହ ମାନେ ଏଇ କୌରବ ସେନା ରୂପୀ ଯେଉଁ ସାଗର ସମୁଦ୍ର, एक समुद्र को समान पार कर गए, एते बाधा सत्वे एते सब भीष्म द्रोण आदि तिमिंगल माने थिवा सत्वे ए दूरते अत्यंत विपदपूर्ण कौरव सेना समुद्र को समान पार कर गए। किपरि भावे पार करने वर्ष पद स्मय प्लवा सेमाने से ही भगवान कृष्णंकर चरण कमल रूपी नौकार आश्रय ग्रहण करी एक कौरव सेना रूपी समुद्र को समान वत्स पद करी पार कर वत्स पद अर्थात बाछुरी पाद बाछुरी छोट छोट पाद था खुरा से बाछुरी चलीगले से खुरार जो छोट छोट गर्त मान पृथ्वी पृष्ठ में हुए ସେଥିରେ କେତେ ଜଳ ରହିବ ବହୁତ କମ। ତେଣୁ ଭଗବାନ କୃଷ୍ଣଙ୍କର ଚରଣ କମଳ ରୂପୀ ନୌକାର ଆଶ୍ରୟ ଗ୍ରହଣ କରିଥିବା ହେତୁ ପାଣ୍ଡବମାନଙ୍କ ପାଇଁ କୌରବ ସେନା ରୂପୀ ସମୁଦ୍ରର ଜଳ ବର୍ଷ ପଦର ଜଳ ପରି ହେବେ, ଯାହାକୁ କି ସେମାନେ ଅତି ସହଜରେ ପାର କରିବେ। ତେଣୁ ମହାରାଜ ପରୀକ୍ଷିତ ଭଗବାନ କୃଷ୍ଣଙ୍କର ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛନ୍ତି ଯେ ସେ କିପରି ତାଙ୍କ ପରିବାର ପ୍ରତି କୃପା କରିଛନ୍ତି, ଯେଉଁ କୌରବ ସୈନ୍ୟ ସମୁଦ୍ରକୁ ପାର କରିବା ସମ୍ଭବ ନଥିଲା ତାଙ୍କର ପିତାମହମାନଙ୍କ ପାଇଁ ଭଗବାନ କୃଷ୍ଣଙ୍କ କୃପାରୁ ତାହା ସମ୍ଭବ ହେଲେ ଅସମ୍ଭବ ସମ୍ଭବ ହେଲେ। ତେଣୁ ଏହିପରି ପୁଣି ବର୍ତ୍ତମାନ ନିଜ ନିଜ ଜୀବନ କଥା ମନେ ପକାଉଛନ୍ତି ମହାରାଜ ପରୀକ୍ଷିତ। ପ୍ରଥମେ ତାଙ୍କ ବଂଶ ପ୍ରତି କୃଷ୍ଣଙ୍କର କୃପା କଥା ମନେ ପକାଉଥିଲେ, ବର୍ତ୍ତମାନ ତାଙ୍କ ନିଜ ପ୍ରତି କିପରି ଭଗବାନ କୃଷ୍ଣ କୃପା କରିଥିଲେ ସେ କଥା ମନେ ପକାଉଛନ୍ତି। ତେବେ ଆଜିକୁ ସମୟ ହେଇଯାଇଛି, ଆମେ କାଲି ସେ କଥା